ଆଜି ଆମେ ଶ୍ରୀମଦ୍ ଭାଗବତ ସପ୍ତାହର ତୃତୀୟ ଦିବସର କଥା ଆରମ୍ଭ କରିବା। ପଞ୍ଚମ ସ୍କନ୍ଧ ଦଶ ଅଧ୍ୟାୟ ପର୍ଯ୍ୟନ୍ତ ଗତକାଲି ଆମେ କଥା କହିଥିଲେ। ତେଣୁ ଏଇ ଯେଉଁ ଭରତ ଜଡ଼ ଭରତଙ୍କ କଥା ଆସୁଛି, ଯିଏକି ରାଜା ଭଗବାନ ଋଷଭଦେବଙ୍କ ପୁତ୍ର ଥିଲେ, ଯାହାଙ୍କ ନାମ ଅନୁସାରେ ଏ ଦେଶର ନାମ ହୋଇଥିଲା ଭାରତବର୍ଷ। ବର୍ତ୍ତମାନ ଯେଉଁ ଭାରତବର୍ଷ ରହିଛି ସେ ଭାରତ ନୁହଁ, ସମଗ୍ର ପୃଥିବୀକୁ ଭାରତବର୍ଷ ବୋଲି କୁହାଯାଉଥିଲା। ତେଣୁ ଏହିଭଳି ଭାବରେ ସେ ଏକ କୋଟି ବର୍ଷ ରାଜ୍ୟ ଶାସନ କରିଥିଲେ। ଏକ କୋଟି ବର୍ଷ ରାଜ୍ୟ ଶାସନ କଲା ପରେ ମଧ୍ୟ ସେ ବୃଦ୍ଧ ହୋଇନଥିଲେ, ସେ ଯୁବକ ରହିଥିଲେ। ଆମେ ଶୁଣିବା, ସେ କଥା ଆସିବ। ତେଣୁ ଯେତେବେଳେ ସେ ତାଙ୍କର ପୁତ୍ରଙ୍କୁ ରାଜ୍ୟ ପ୍ରଦାନ କରିକିରି ଆସିଲେ, ସନ୍ୟାସ ଗ୍ରହଣ କରିକି ଆସିଲେ, ଭଗବାନଙ୍କର ଶରଣ ଯିବା ପାଇଁ ସନ୍ୟାସ ଆସିଗଲେ, ଜଙ୍ଗଲକୁ ଆସିଗଲେ, ଅରଣ୍ୟକୁ, ସେଇଠି ଭଗବାନଙ୍କର ପୂଜା ଆରାଧନା କରୁଥିଲେ। ଏଭଳି ଭାବ ପ୍ରାପ୍ତ ହୋଇଥିଲେ, ତାଙ୍କର ଅଷ୍ଟସାତ୍ତ୍ୱିକ ବିକାର ଆସୁଥିଲା, ଚକ୍ଷୁରୁ ଲୋତକ ନିର୍ଗତ ହେଉଥିଲା ଭଗବାନ କଥା ସ୍ମରଣ କରିବା ମାତ୍ରକେ, ଭଗବାନ ପ୍ରାର୍ଥନା କରିବା ମାତ୍ରକେ। ଯାହାକି ଭଗବାନ ଚୈତନ୍ୟ ମହାପ୍ରଭୁ କହୁଛନ୍ତି ଯେ କେବେ କ'ଣ ଆମର ଚକ୍ଷୁରେ କେତେବେଳେ ଲୋତକ ଆସିବ ପ୍ରଭୁ। ଏହିଭଳି ଭାବରେ ତାଙ୍କର ସେହି ଅବସ୍ଥା ଆସିଥିଲା, କିନ୍ତୁ ସେ ଭାବୁଥିଲେ ମୋର ପ୍ରକୃତରେ କିଛି ଭକ୍ତି ନାହିଁ। ତେଣୁକରି ସେ ଗୋଟେ ଆମେ କାଲି କହୁଥିଲେ ଗୋଟେ ଗାୟତ୍ରୀ କହୁଥିଲେ, ଓରଟା ଗାୟତ୍ରୀ ବୋଲି କୁହାଯାଏ, ଭଗବାନ ପ୍ରାର୍ଥନା କରୁଥିଲେ କ'ଣ, ପ୍ରଭୁ ମୁଁ ଗୋଟେ ବୃଦ୍ଧ ଭଳି, ଗୋଟେ ଚଞ୍ଚାଣ ଭଳି, ମୋର କୌଣସି ଏତେ ଭାବ ନାହିଁ, ମୋତେ କୃପା କରନ୍ତୁ, ମୁଁ ଆପଣଙ୍କର ସେବାରେ ନିଯୁକ୍ତ ହେବି। ଏହିଭଳି ଭାବରେ ସେ ଶ୍ଳୋକଟି ପାଠ କରୁଥିଲେ। ତେଣୁ ଏହି ସ୍ତରକୁ ଯାଇଥିଲେ, କିନ୍ତୁ ଭଗବାନଙ୍କର ଗୋଟେ ଲୀଳା, ଏ ଆମକୁ ଆମ ପାଇଁ ଶିକ୍ଷା ଏଇଟା ରହିଛି। ଏହିସବୁ ଏହି ଅବସ୍ଥାରୁ ତାଙ୍କର ପତନ ହୋଇଯାଇଥିଲା। ଥରେ ସେ ଯେଉଁ ଗଣ୍ଡୁକୀ ନଦୀରେ ସ୍ନାନ ସ୍ନାନ କରି ସେଠି ବସିକରି ସନ୍ଧ୍ୟା ସମୟର କଥା ସେ ଗାୟତ୍ରୀ କରୁଥିଲେ, ସେହି ସମୟରେ ଗୋଟେ ସିଂହ ଗର୍ଜନ କଲା, ହରି 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 କହିଲେ ଭଗବାନ ହେବେ। ଏଭଳି ଭାବରେ ଗର୍ଜନ ଶୁଣିକି ସେହି ସମୟରେ ସେଠି ଗୋଟେ ହରିଣ ଅନ୍ତଃସତ୍ତ୍ୱା ତାଙ୍କର ଗର୍ଭରେ ସନ୍ତାନ ଥିଲେ, ସେ ପାଣି ପିଉଥିଲେ ସେଇଠି। ସେହି ସମୟରେ ଯେତେବେଳେ ଏଇଭଳି ଭାବରେ ଗର୍ଜନ ଗୋଟେ ଶୁଭିଲା, ସେହି ସମୟରେ ଏ ଭୟ କରିକିରି ପାଣିକି ଡେଇଁ ପଡ଼ିଲେ, ଡେଇଁ ପଡ଼ିଲେ। ଯେତେବେଳେ ଇଏ ଧ୍ୟାନ କରୁଛନ୍ତି, ଭଗବାନଙ୍କର ଧ୍ୟାନ ଗାୟତ୍ରୀ କରୁଛନ୍ତି, ସେ ଦେଖିଦେଲେ ବର୍ତ୍ତମାନ କ'ଣ ତାଙ୍କର କର୍ତ୍ତବ୍ୟ, ଭଗବାନଙ୍କର ଆରାଧନା କରିବେ, ଉପାସନା କରିବେ, ନା ପ୍ରାଣୀକୁ ଉଦ୍ଧାର କରିବେ। ତେଣୁ ସେ ଚିନ୍ତା କଲେ ମୋର ବର୍ତ୍ତମାନ କର୍ତ୍ତବ୍ୟ ହେଉଛି ୟାକୁ ଉଦ୍ଧାର କରିବା। ତେଣୁ ସେ ନେଇ ପଡ଼ିଲେ ପାଣିକୁ, ସେ ଯେଉଁ ରହିଛି ସେ ଯେଉଁ ସ୍ରୋତରେ ଭାସି ଯାଇକିରି ସେ କ'ଣ, ସେ ଯେତେବେଳେ ଭାସି ଯାଉଥିଲେ ସେହି ସମୟରେ ସେ ଗୋଟେ ତାର ଗର୍ଭରୁ ସନ୍ତାନ ଜାତ ହୋଇଗଲା, ଛୋଟ ହରିଣ ଶିଶୁ ହରିଣ ଜାତ ହୋଇଗଲା। ତେଣୁ ସେ ଶିଶୁ ହରିଣକୁ ଆଣିକିରି ଉଦ୍ଧାର କଲେ, ଦେଖିଲେ ତା ମା ବାପାକୁ ନେଇକି ଛାଡ଼ି ଦେଇକି ଆସିବେ, ଦେଖିଲା ବେଳକୁ ସେ ହରିଣଟି ସେ ନଈ ସେପଟୁ ଯାଇକିରି ମୃତ୍ୟୁବରଣ କରିଛି, ଗୋଟେ ଖାଇଥିଲା ସେଠି ମୃତ୍ୟୁବରଣ କରିଛି। ତେଣୁ ସେ କ'ଣ କରିବେ, ତାଙ୍କର କ'ଣ କର୍ତ୍ତବ୍ୟ, ହଁ ଆମର କ'ଣ କର୍ତ୍ତବ୍ୟ, କିନ୍ତୁ ପରୀକ୍ଷିତ ମହାରାଜ ପ୍ରଶ୍ନ କରୁଥିଲେ, କିଂ କର୍ତ୍ତବ୍ୟ, ମୋର କ'ଣ କର୍ତ୍ତବ୍ୟ। ଏହିଭଳି ଭାବରେ ମୁହୂର୍ତ୍ତ ଆସିବ ଆମର ଜୀବନରେ, ଆମର ଧର୍ମ ସଙ୍କଟ ଆସିଯିବ, ଆମେ କ'ଣ କରିବା। ତେଣୁ ଏ କଥା ଚିନ୍ତା କରେ, ଚିନ୍ତା କରି କ'ଣ କରିବେ, ତେଣୁ ତାକୁ ଲାଳନ ପାଳନ କଲେ, ତାର ଲାଳନ ପାଳନରେ ଏଭଳି ହେଇଗଲେ ଆଉ ସେ ଭଗବାନଙ୍କୁ ଭଜନ ଭୁଲିଗଲେ। ଏଇ ଆସକ୍ତି ଏଭଳି ଆସିଗଲା, ସବୁ ତ୍ୟାଗ କରି ଆସିଥିଲେ କିନ୍ତୁ ଗୋଟେ ହରିଣ ପ୍ରତି ଆସକ୍ତି ଆସିଗଲା। ସେ ଭାବିଲେ ଏଇଟା ହେଉଛି ମୋର କର୍ତ୍ତବ୍ୟ, ଭଗବାନଙ୍କର ପୂଜାଟା ଆଗ ନୁହଁ, ଆଗ ହେଉଛି ଆକୁ କେମିତି ରକ୍ଷା ସୁରକ୍ଷା ପ୍ରଦାନ କରିବା। ଏଇଭଳି ଭାବରେ ଏଠି ଆସକ୍ତି ହେଇଗଲା। ପୂଜା କରୁଥିଲା ବେଳେ ଯେତେବେଳେ ଆଳତି କରୁଛନ୍ତି ସେତେବେଳେ ଚିନ୍ତା କରୁଛନ୍ତି କୁଆଡ଼େ ଗଲା ମୋର ପୁତ୍ର ରାହାଜ ପୁତ୍ର, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ନିଜ ପୁତ୍ରକୁ ଛାଡ଼ି ଦେଇ ଆସିଛନ୍ତି, ତାଙ୍କ କଥା ମନେ ପଡ଼ୁନାହିଁ କିନ୍ତୁ ଆର କଥା ମନେ ପଡ଼ୁଛି। ତେଣୁ ଆଳତି ବନ୍ଦ କରି ଯାଇ ଦେଖୁଛନ୍ତି କୁଆଡ଼େ ଗଲା, ଏଭଳି ଅବସ୍ଥା ଆସିଯାଇଥିଲା। ଏ ଆସକ୍ତିର ଏଇଭଳି ସ୍ତର ରହିଛି, ଏଇଭଳି ଭାବରେ ହେଇକି ବହୁତ କଥା ରହିଛି, ଆମେ ଖାଲି ସଂକ୍ଷେପରେ କହୁଛେ। ଆଉ ଗୋଟେ ଥର ତାଙ୍କୁ ଯେତେବେଳେ ନ ପାଇଲେ ଆଉ ହାଳି ହେଇକିରି ଏଇଭଳି ଭାବରେ ଚିନ୍ତା କରୁଛନ୍ତି, ବହୁତ ପ୍ରକାର ଉଦ୍ଗାର କରୁଛନ୍ତି। ଭାଗବତଙ୍କୁ ସେ ସବୁ ଉଦ୍ଗାର ବର୍ଣ୍ଣନା କରାଯାଇଛି। ହେ ଚନ୍ଦ୍ରଦେବ, ଆପଣ ସବୁ ଜାଣନ୍ତି ଦେଖୁଛନ୍ତି ଆପଣଙ୍କ ଶରୀରରେ ଯେଉଁ ଶସ ରହିଛି, ଯେଉଁ ଇଏ ସେଇ ମୋର ନେଇକି ରଖିଛନ୍ତି କି ମୋ ହରିଣକୁ ରଖିଛନ୍ତି କି, ଏଇଭଳି ଭାବରେ କହୁଛନ୍ତି। କହିକିରି ତାପରେ ଅନ୍ତିମ ସମୟ ତାଙ୍କର ଆସିଗଲା, ଆଉ ଭଗବାନ ଭଜନ ଭୁଲିଗଲେ, ଏତେ ଉନ୍ନତ ସ୍ତରକୁ ଯାଇକରି ତାଙ୍କର ପତନ ହେଇଯାଇଥିଲା ଭରତ ମହାରାଜଙ୍କର। ତେଣୁ ଅନ୍ତିମ ସମୟରେ ସେ ହରିଣ ତାଙ୍କ ପାଖରେ ସେଇଠି ରହିଛି ବନ୍ଧନ କରୁଛି, ତେଣୁ ତା ବିଷୟରେ ଚିନ୍ତା କରି କେମିତି ମୋର ହରିଣ ଜୀବନ ଧାରଣ କରିବ, ଚିନ୍ତା କରି କରିକି ସେ ତ୍ୟାଗ କରିଦେଲେ। ଜନ ଜନ ବା ବିସ୍ମରଣ ଭାବଂ ତଜନ ତନ୍ତେ କଳେବରଂ ତନ୍ତମ ଏମିତି କହନ୍ତି, ଇଏ ସଦା ତନ୍ ଭାବ ଭାବିତ। ଯେଉଁଭଳି ଭାବରେ ଅଷ୍ଟମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ ଭଗବତ ଗୀତାରେ ଭଗବାନ କହିଲେ, ଯେଉଁଭଳି ଭାବରେ ଆମେ ଅନ୍ତିମ ସମୟରେ ଚିନ୍ତା କରିବା ସେଇ ଜନ୍ମ ପ୍ରାପ୍ତ ହେବା। ତେଣୁ ଇଏ ଭରତ ମହାରାଜ ଗୋଟେ ମୃଗ ଜନ୍ମ ପ୍ରାପ୍ତ ହେଲେ, ମୃଗ ଜନ୍ମ ପ୍ରାପ୍ତ ହେଇକିରି ସେ ଯେଉଁ କୁଲସ୍ଥ ପୁଲହ ଆଶ୍ରମ ରହିଛି ସେଇଠି ସିଏ ତାଙ୍କର ମାଙ୍କ ପାଖରେ ରହିଲେ ନାହିଁ। ମୃଗ ଜନ୍ମ ପାଇଲେ ମଧ୍ୟ ସିଏ ଏଭଳି ଭାବରେ ତାଙ୍କ ମାଙ୍କୁ ବଞ୍ଚନା କରିକି ପଳାଇ ଆସିବେ ସେଇ ଆଶ୍ରମକୁ, ଯେଉଁ ଆଶ୍ରମରେ ଥିଲେ ପୂର୍ବ ଜନ୍ମରେ, ଆସିକିରି ସେଇଠି ରହିଲେ, ସେ ମୃଗମାନଙ୍କ ସଙ୍ଗ କଲେ ନାହିଁ, ଏକୁଟିଆ ରହିଲେ ଏବଂ ଭଗବାନ ସବୁବେଳେ ପ୍ରାର୍ଥନା କରୁଥିଲେ। କିନ୍ତୁ ଭଗବାନ ପ୍ରାର୍ଥନା କଲେ କଲେ ମଧ୍ୟ ତାଙ୍କ ପୂର୍ବ ଜନ୍ମର ସ୍ମୃତି ସବୁ ଥିଲା, କିନ୍ତୁ ସେ ଉଚ୍ଚାରଣ କରିପାରିବେ ନାହିଁ, ହରେ କୃଷ୍ଣ କହିପାରିବେ ନାହିଁ। ଆମେ ମନୁଷ୍ୟ ଜନ୍ମରେ ଆମକୁ ସେ ସୁଯୋଗ ମିଳିଛି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ ସୁଯୋଗ ମିଳିଛି। ଆମେ ଜପ କରୁନାହେଁ, କୀର୍ତ୍ତନ କରୁନାହେଁ, ତେଣୁ ସିଏ ବହୁତ ବ୍ୟତିଗ୍ରସ୍ତ ହେଇଯାଉଥିଲେ, ମୁଁ ଭଗବାନଙ୍କ ନାମ ନେଇପାରୁନାହିଁ, କିନ୍ତୁ ସବୁ ପୂର୍ବଜନ୍ମ କଥା ମନେ ଥିଲା। ତେଣୁ ଏଇଭଳି ଭାବରେ ସେ ନଦୀ ଭିତରେ ପ୍ରବେଶ କରିକିରି ଭଗବାନ ପ୍ରାର୍ଥନା କରୁଛନ୍ତି, ଶ୍ଳୋକଟି ଅଛନ୍ତି କ'ଣ ସବୁ ପ୍ରାର୍ଥନା କରୁଛନ୍ତି, ପ୍ରାର୍ଥନା କରିକିରି ସେଇଠି ଆତ୍ମହତ୍ୟା କରିଛନ୍ତି ସେ ନଦୀରେ। ତେଣୁ ପରଜନ୍ମ ପାଇଲେ ଗୋଟେ ବ୍ରାହ୍ମଣ କୂଳରେ ଜନ୍ମ ହେଲେ, ବ୍ରାହ୍ମଣ କୂଳରେ ଜନ୍ମ ହେଲେ ତାଙ୍କର ସେ ପିତାଙ୍କର ଦୁଇଟି ପତ୍ନୀ ଥିଲେ, ଏ କନିଷ୍ଠ ପତ୍ନୀଙ୍କର ଗର୍ଭରୁ ଆସିଲେ, ଏଇଭଳି ଭାବରେ ତାଙ୍କ ଜନ୍ମ ହେଲେ ସବୁକିଛି ସେ କହିପାରୁଥିଲେ, ସବୁକିଛି ଶୁଣିପାରୁଥିଲେ, ସବୁକିଛି କରିପାରୁଥିଲେ, ସବୁକିଛି ଜାଣିଥିଲେ, କିନ୍ତୁ ଅନ୍ଧ ମୁକ ବଧିର ଭଳି ରହିଥିଲେ, ଯେମିତି କିଛି ଦେଖିପାରୁନାହାନ୍ତି, ଯେମିତି କିଛି ଶୁଣିପାରୁନାହାନ୍ତି, କଥା କହିପାରୁନାହାନ୍ତି। ଏଇଭଳି ଭାବରେ ତାଙ୍କ ପିତାଙ୍କର ବହୁତ ଚିନ୍ତା ହେଇଗଲା, କେମିତି ଆଙ୍କୁ ବ୍ରାହ୍ମଣ କୂଳରେ ଜନ୍ମ ହେଇଛି, କେମିତି ଜୀବନ ପୋଷିବ। ତେଣୁ ତାଙ୍କୁ ଅନ୍ତତଃ ପକ୍ଷେ ଗାୟତ୍ରୀଟା କହିଦେଲେ, ସେ କିଛି ନ କହିଲେ ଗାୟତ୍ରୀ ଜପ କରିକି ଚଳିଯିବେ, ଓଂ ଭୂର୍ ଭୁବସ୍ୱ ଇତ୍ୟାଦି, ଆଉ ସେ ଗାୟତ୍ରୀ କରିପାରିଲେ ନାହିଁ। ଏଭଳି ଭାବରେ କହିଲେ, ଏଭଳି ଭାବରେ ବଧିର ଭଳି କାର୍ଯ୍ୟ କଲେ। ତାଙ୍କ ପିତା ଅନ୍ତିମରେ ବହୁତ ମନ ଦୁଃଖରେ ଶରୀର ତ୍ୟାଗ କଲେ, ପିତାମାତା ସବୁ ମୃତ୍ୟୁବରଣ କଲେ, ପିତାମାତାଙ୍କ ପରେ ତାଙ୍କର ଭାଇମାନେ ତାଙ୍କୁ ଚେଷ୍ଟା କଲେ ପାଠ ପଢ଼ିବା ପାଇଁ, କିନ୍ତୁ ସେ ତ କଥା କହିପାରୁନାହାନ୍ତି, କ'ଣ କରିବେ, ତାଙ୍କୁ କାର୍ଯ୍ୟରେ ଲଗେଇଦେଲେ। ଆମେ ଗତକାଲି ଏଇଟା କହୁଥିଲେ ଅବଶ୍ୟ, କାର୍ଯ୍ୟରେ ଲଗେଇଦେଲେ ଧାନ କ୍ଷେତ୍ରକୁ ଜଗିବା ପାଇଁ, ଧାନ କ୍ଷେତ୍ର ଜଗୁଛନ୍ତି। ସେହି ସମୟରେ ଜଣେ ଦଶୁ ସର୍ଦ୍ଦାର ବଳି ପକାଇବା ପାଇଁ ଆସିଥିଲେ, ତାଙ୍କର ଗୋଟେ ସନ୍ତାନ ପ୍ରାପ୍ତ ହେବା ପାଇଁ ଭଦ୍ରକାଳୀଙ୍କ ପାଖରେ ଗୋଟେ ବଳି ଚଢ଼ଉଥିବା ଚଢ଼େଇବା ପାଇଁ ବସିଥିଲେ, କିନ୍ତୁ ସେ ବଳିଟି ଚାଲିଗଲା କୁଆଡ଼େ। ତେଣୁ ତାଙ୍କର ଯେଉଁ ଫଲୋଅର୍ ମାନେ ସବୁ ରହିଛନ୍ତି, ସବୁ ଖୋଜି ଖୋଜି ଆସିକରି ତାଙ୍କୁ ନେଇଗଲେ। ମୁଁ ଗତକାଲି ଗୋଟେ କହିଥିଲି ଏଇଟା। ତେଣୁ ଏହିଭଳି ଭାବରେ ଯେତେବେଳେ ତାଙ୍କୁ ବଳି ପକାଇବା ପାଇଁ ବସୁଛନ୍ତି, ସେହି ସମୟରେ ଜଡ଼ ଭରତଙ୍କର କୌଣସି ପ୍ରତିକ୍ରିୟା ହେଉନାହିଁ, କୌଣସି ଚିନ୍ତା ନାହିଁ, କୌଣସି ପ୍ରାର୍ଥନା ନାହିଁ, କୌଣସି ଉଦ୍ବିଗ୍ନତା ନାହିଁ, ଯେ ଜାଣୁଛନ୍ତି ମୋତେ ବଳି ପକାଇବେ,
ତାଙ୍କୁ ନୂତନ ବସ୍ତ୍ର ଦେଇଛନ୍ତି, ଉପହାର ଦେଇଛନ୍ତି, ତାଙ୍କ ଖାଦ୍ୟ ସବୁ ଦେଇଛନ୍ତି, ଜାଣିଛନ୍ତି, ମୋତେ ବଳି ପକାଇବା ପାଇଁ ନେଇଛନ୍ତି, କିନ୍ତୁ କିଛି ଚିନ୍ତା ନାହିଁ। ଏଭଳି ଜଣେ ମହାପୁରୁଷ ଥିଲେ, ମା ଭାଗବତ ଥିଲେ, କିନ୍ତୁ ଦେବୀ ସହିପାରିଲେ ନାହିଁ। ଦେବୀ ଭଦ୍ରକାଳୀ ସେ ମୂର୍ତ୍ତିକୁ ଫଟେଇକିରି ବାହାରି ଆସିଲେ, ଏବଂ ସେ ପୂଜାରୀ ଯେ ତାଙ୍କୁ ହତ୍ୟା କରିବା ପାଇଁ ବସିଥିଲେ, ତାଙ୍କଠାରୁ ସେ ଖଡ଼ଗ ନେଇକିରି ତାଙ୍କୁ ହତ୍ୟା କଲେ। ପ୍ରଥମେ ହତ୍ୟା କରିକିରି ତାଙ୍କୁ ଦେଖିକି ସବୁ ଛାନିଆ ହେଇଗଲେ, ସବୁ ଅନ୍ୟମାନେ ସବୁ ରହିଥିଲେ, ସବୁ ଧାଇଁଲେ ପଳେଇ ଯିବା ପାଇଁ ବସିଲେ, କିନ୍ତୁ ତାଙ୍କର ସବୁ ଚଣ୍ଡୀମାନେ ସବୁ ବାହାରିକିରି ସବୁ ସବୁପଟେ ଯେଉଁ ରହିଛି ଦ୍ୱାର ଅଛି ସବୁ ବନ୍ଦ କରିଦେଲେ, ଏବଂ ସେ ଖଡ଼ଗରେ ସମସ୍ତଙ୍କୁ କଚ୍ 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 କରି ସବୁ କାଟିଲେ, ତାଙ୍କ ଶିରକୁ ଉଚ୍ଛେଦନ କରିଦେଲେ, ଏବଂ ତାଙ୍କ ଯେଉଁ ଚଣ୍ଡୀମାନେ ସବୁ ଥିଲେ ସେ ଶରୀରର ରକ୍ତ ସବୁ ପାନ କଲେ, ଏବଂ ସେ ତାଙ୍କର ମସ୍ତକୁ ଫୁଟବଲ ଭଳିଆ ଖେଳିବା ପାଇଁ ଆରମ୍ଭ କଲେ। ଏଭଳି ଭାବରେ ରହିଛି କଥା, ଆମେ ଗତକାଲି ଏଇଟା କହୁଥିଲେ, ଜାଣିଲୁ। ତେଣୁ ଏଇଭଳି ଭାବରେ, କିନ୍ତୁ ଏ କଥା ଯଦି ଜାଣିବେ, ଭରତଙ୍କର କିଭଳି ଭାବରେ ସମ୍ମାନ ନ ହେବ, କେତେ ଯଶ ନ ହେବ, କିନ୍ତୁ ସେ ପଳେଇ ଆସିଲେ, ଚୁପଚାପ ପଳେଇ ଆସିଲେ, କେହି ଜାଣିପାରିଲେ ନା ଏଇଭଳି ଭାବରେ ଘଟଣା ହେଇଛି ବୋଲି। ଏଇଭଳି ଭାବରେ ଆସିକରି ରହିଛନ୍ତି। ସେହି ସମୟରେ ସିନ୍ଧୁ ସୌବରୀର ରାଜା ରଘୁଗଣ ଆସି ପହଞ୍ଚିଗଲେ। ସେ ଯାଉଛନ୍ତି ଭଗବାନଙ୍କର ଜ୍ଞାନ ପ୍ରାପ୍ତ ହେବା ପାଇଁ, ଭଗବାନ କପିଳଦେବଙ୍କ ପାଖକୁ ଯାଉଛନ୍ତି, ଶିବିକାର ବାହିତ ହେଇକି ଯାଉଛନ୍ତି। କିନ୍ତୁ ସେହି ସମୟରେ ଜଣେ ଶିବିକା ବାହନର ଆବଶ୍ୟକତା ପଡ଼ିଲା, ତେଣୁ ୟାଙ୍କୁ ନେଇକି ଜଟେଇଦେଲେ, ସିଟ୍ ଉଠେଇଦେଲେ। କିନ୍ତୁ ଇଏ ଯେଉଁ ଶିବିକା ବାହନ କରୁଛନ୍ତି, ସେ ଯେଉଁ ଚାଲୁଛନ୍ତି, ଦେଖିକିରି ଚାଲୁଛନ୍ତି, କାହିଁକି କୌଣସି ପଶୁ କ'ଣ ସବୁ ରହିଛି, ଝିଣ୍ଟିକେ କ'ଣ ପିମ୍ପୁଡ଼ି ଗନ୍ଧା ଇତ୍ୟାଦି ସବୁ ରହିଛନ୍ତି, କେତେ କ'ଣ ଯୁଗ ସବୁ ରହିଛନ୍ତି, କୃମି 11 ଲକ୍ଷ ପ୍ରକାର କୃମି ରହିଛନ୍ତି, ତେଣୁ ଦେଖିକିରି ବାଟ ଚାଲୁଛନ୍ତି। ଆଉ ଏମାନେ ଯେଉଁ ଚାଲୁଛନ୍ତି, ଘୁସୁ ଯାଇ ଚାଲୁଛନ୍ତି, ସେମାନେ କ'ଣ ଚିନ୍ତା କରିବେ, ତେଣୁ ଇଏ ଚାଲିବ, ଶିବିକା ଠିକ୍ ଭାବରେ ବାହନ ହେଇପାରୁନାହିଁ, ତେଣୁ ରାଜା ବ୍ୟସ୍ତ ହେଇଯାଉଛନ୍ତି, କାହିଁକି ଏଭଳି ଗାଡ଼ି ଚାଲୁଛି, ଗାଡ଼ି ଶିବିକା କାହିଁକି ଚାଲୁଛି, ଏଭଳି ଭାବରେ ଖଟିଗଲେ। କିନ୍ତୁ ସେମାନେ ସବୁ ଭୟ କରିଗଲେ, ଆମ ଜୀବନ ନେଇଯିବେ, ସେ ରାଜା ଆସିଲେ କ'ଣ ନ କରିପାରିବେ, ତେଣୁ ସେ କହିଲେ ଆଜ୍ଞା ଏଇ ଯେଉଁ ନୂଆ ଜଣକ ଆସିଛନ୍ତି, ଇଏ ଠିକ୍ ଭାବରେ ଚାଲିପାରୁନାହାନ୍ତି, ଆମର କିଛି ଦୋଷ ନାହିଁ। ତେଣୁ ତାଙ୍କୁ କହିଲେ, କ'ଣ ତୁମେ ବହୁତ ବୃଦ୍ଧ ହେଇଯାଇଛ ନା କ'ଣ, ତୁମେ ବହୁତ ପତଳା ହେଇଯାଇଛ, ତୁମେ ଚାଲିପାରୁନ, ତୁମେ କ'ଣ ମୋତେ ମୂଳରୁ ବାହାନ ଏକୁଟିଆ ବାହାନ କରୁଛ ମୋତେ, ଏଇଭଳି ଭାବରେ ତାଙ୍କୁ ଥଟା ପରିହାସ କରୁଛନ୍ତି କ୍ରୋଧରେ। କିନ୍ତୁ ଇଏ କିଛି ଶୁଣୁନାହାନ୍ତି, ଇଏ ତ ଆତ୍ମଚେତନାରେ ଅଛନ୍ତି ନା, ସର୍ବଚେତନାରେ ନାହାନ୍ତି, ତେଣୁ ଯେତେବେଳେ କହିଲେ ଶୁଣିଲେ ନାହିଁ, ପୁଣି ତାଙ୍କୁ ବିରକ୍ତ ହେଲେ, କହିଲେ ଜାଣିଛ ମୁଁ କିଏ, ରାଜା ଦଣ୍ଡ ପ୍ରଦାନ କରିବି। ଏଇଭଳି ଭାବରେ ଯେତେବେଳେ କହିଲେ, ଜୀବନର ପ୍ରଥମଥର ପାଇଁ ସେ କଥା କହିଲେ, ତାଙ୍କୁ ଶିଷ୍ୟ ହିସାବରେ ତାଙ୍କୁ ଜ୍ଞାନ ପ୍ରଦାନ କଲେ, ଏ ଗୁରୁ ଏଇଭଳି ଭାବରେ ଗୁରୁ ଶିଷ୍ୟକୁ ବାହନ କରିକିରି ଜ୍ଞାନ ଦେଉଛନ୍ତି, କହୁଛନ୍ତି କ ଈଶ୍ୱର କିମିଶି ତବ୍ୟମ ତଥାପି ରାଜନ କରବାମ କେମିତି, କିଏ ଈଶ୍ୱର, କିଏ ପ୍ରଜା, କିଏ ରାଜା, କିଏ ପ୍ରଜା, ତଥାପି କୁହନ୍ତୁ ମୁଁ କ'ଣ ଆପଣଙ୍କର ସେବା କରିବି। ଏଇଭଳି ଭାବରେ ଯେତେବେଳେ କହିଲେ, ଏଭଳି ଭାବରେ ଯେଉଁ କଥା ଆସିଲା, ଦେଖିକିରି ସେ ଯାହା କହିଥିଲେ ତାକୁ ଖାଲି ଟିକେ ଅନୁବାଦ କରି କହିଦେଲେ, ଅନୁବାଦ କରି କହିଦେଲେ, ଯେତେବେଳେ ସେ ଡେଇଁ ପଡ଼ିଲେ, ସେ ଶିବିକାରୁ ସାଧାରଣ ବ୍ୟକ୍ତି ନୁହନ୍ତି, ଡେଇଁ ପଡ଼ି ସମସ୍ତଙ୍କ ସାମ୍ନାରେ ପ୍ରଣାମ କଲେ, କ୍ଷମା ପ୍ରାର୍ଥନା କଲେ, ପ୍ରଭୁ ମୋତେ କ୍ଷମା କରନ୍ତୁ, ଆପଣ କିଏ, ଏସବୁ ଭାବରେ ଯେତେବେଳେ କହିଲେ, ସେ ତ ମୁଁ ହେଉଛି ରାଜା ସିନ୍ଧୁ ସୌବର ରାଜା, ମୁଁ ଜ୍ଞାନ ପ୍ରାପ୍ତ ହେବା ପାଇଁ ଯାଉଛନ୍ତି କପିଳଦେବଙ୍କ ପାଖକୁ, ପ୍ରଭୁ ଆପଣ ସେହି କପିଳଦେବ କି, ଏହିଭଳି ଭାବରେ ତାଙ୍କୁ ଜ୍ଞାନ ପଚାରୁଛନ୍ତି। ତେଣୁ ସେ କହୁଛନ୍ତି ଆତ୍ମଜ୍ଞାନ ଯେତେବେଳେ ଜିଜ୍ଞାସା କରୁଛନ୍ତି, ସେତେବେଳେ ସେ କହୁଛନ୍ତି ଯେମିତି ଭଗବାନ ଅର୍ଜୁନକୁ ପ୍ରଥମେ କହିଥିଲେ, କ'ଣ ଅଶୋଚ୍ୟାନ ଶୋଚସ୍ତମ ପ୍ରଜ୍ଞାବାଦାଂଶ ଭାଷ ସେ ଗତାଶୁନ ଗତାଶୁସନାଶୋଚନ୍ତି ପଣ୍ଡିତା, ତୁମେ ବହୁତ ପଣ୍ଡିତ ଭଳି କଥା କହୁଛ, ପ୍ରଥମ ଅଧ୍ୟାୟରେ ଭଗବତ ଗୀତାରେ ଯେଉଁ ସବୁ କଥା କହିଥିଲେ ସେଇଭଳି ଭାବରେ କହିଲେ, ତୁମେ ବହୁତ ପଣ୍ଡିତ ଭଳି କଥା କହୁଛ, କିନ୍ତୁ ପଣ୍ଡିତମାନେ ଯେଉଁ ବିଷୟରେ ଚିନ୍ତା କରନ୍ତି ନାହିଁ, ତୁମେ ସେଇ ବିଷୟରେ ଚିନ୍ତା କରୁଛ। ତେଣୁ ଏହିଭଳି ଭାବରେ ରାଜା ରଘୁଗଣଙ୍କୁ ଜଡ଼ ଭରତ ମଧ୍ୟ ସେ କଥା କହିଲେ, ଲୋକବିଧ କୁବିଧ ବାଦ ବାଦାନ ବଲସ୍ୟତୋ ନାଥ ବିଧାନ ଗରିଷ୍ଠ, ତୁମେ ବହୁତ ବିଦ୍ୱାନ ଭଳି କଥା କହୁଛ, କିନ୍ତୁ ବିଦ୍ୱାନ ବ୍ୟକ୍ତିମାନେ ଯେଉଁ ଶରୀର ଚେତନାରେ ନଥାନ୍ତି, ସେମାନେ ଆତ୍ମଚେତନାରେ ଥାଆନ୍ତି, ତୁମେ ସେଇ ଆତ୍ମଚେତନା ପ୍ରାପ୍ତ ହେଇନାହିଁ, ତୁମର ହେଇନାହିଁ। ଏଇଭଳି ଭାବରେ ତୁମେ ସେ ଜ୍ଞାନ ପ୍ରଦାନ କଲେ, ଆରମ୍ଭ କଲେ। ତେଣୁ ଏଇଭଳି ଭାବରେ କଥା ସବୁ ରହିଛି। ଏଭଳି ଭାବରେ କହିକରି କହୁଛନ୍ତି ରୋଗଣ ହିଁ ତତ୍ତପସା ନ ଜାତି ନା ଚେ ଜୟା ନିର୍ବାପଣା ଗୃହଦ୍ୱା ନ ଛନ୍ଦସା ନୈବ ଜଳାଗ୍ନି ସୁରେ ବିନା ମହତ୍ପାଦ ରୋଜଭିଷେକମ। ଏ ରାଜା ରଘୁଗଣ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ଜଣେ ତପସ୍ୟା ମାଧ୍ୟମରେ ବା ପୂଜା ମାଧ୍ୟମରେ ବା ଯେଉଁ ବିଭିନ୍ନ ପ୍ରକାର କର୍ମ ସବୁ ରହିଛି ବୈଦିକ କର୍ମ ଅନୁସାରେ ବା ତ୍ୟାଗ କର୍ମ ତ୍ୟାଗ ଇଚ୍ଛା ଅନୁସାରେ ବା ଶାସ୍ତ୍ର ଅଧ୍ୟୟନ କରିକିରି ନା କ'ଣ ବିଭିନ୍ନ ତପସ୍ୟା ଯେଉଁ ରହିଛି ଖରାଦିନେ ଆସିଗଲା ଚାରିପଟ ଅଗ୍ନି ଜାଳିକିରି ଭିତରେ ରହିବା, ଶୀତଦିନେ ଆସିଗଲା ନଦୀ ଭିତରେ ବୁଡ଼ିକିରି ତପସ୍ୟା କରିବା, ଇଏ ହେଉଛି ତପସ୍ୟା। ଏହି ତପସ୍ୟା ମାଧ୍ୟମରେ ଜଣେ ଭଗବାନଙ୍କୁ ଜାଣିପାରିବେ ନାହିଁ। ବିନା ମହତ୍ପାଦ ରୋଜଭିଷେକମ୍ ଆମେ ଶୁଣିବା ସପ୍ତମ ସ୍କନ୍ଧରେ ପ୍ରହ୍ଲାଦ ମହାରାଜ ମଧ୍ୟ ଏହିଭଳି ଭାବରେ ତାଙ୍କ ପିତାଙ୍କୁ କହିଛନ୍ତି ପଞ୍ଚମ ଅଧ୍ୟାୟରେ। ତେଣୁ ମହତ୍ପାଦଙ୍କର ରଜରେ ଅଭିଷେକ ନ ହେବା ପର୍ଯ୍ୟନ୍ତ ଜଣେ ଭଗବାନଙ୍କୁ ପ୍ରାପ୍ତ ହୋଇପାରିବେ ନାହିଁ, ଭଗବତ ଜ୍ଞାନ ପ୍ରାପ୍ତ ହୋଇପାରିବେ ନାହିଁ। ତେଣୁ ଜଡ଼ଭରତକୁ ଭାବୁଥିବେ ତାଙ୍କ ପାଦ ଧୂଳି ନେଇ ଲଗେଇଦେଲେ ତମେ ଅଭିଷିକ୍ତ ହେଇଛ ନା ନା କେମିତି ଅଭିଷେକ ହେବା ନା ଯତ୍ର ତମ ଶ୍ଳୋକ ଗୁଣାନୁବାଦ ରସ୍ତୁ ଏତେ ଗ୍ରାମ୍ୟ କଥା ବିଧାତ ଅନୁଦିନ ସେବ୍ୟମାନ ନିସେବ୍ୟମାନ ଅନୁଦିନ ମୁଖ୍ୟ ମତି ସତୀ ଯତି ବାସୁଦେବେ। ସାଧୁ ସଙ୍ଗ ବା ସାଧୁଙ୍କର ପାଦଧୂଳିରେ ଅଭିଷିକ୍ତ ହେବାର ଅର୍ଥ ହେଉଛି କ'ଣ ନା ତାଙ୍କର ଠାରୁ ଭଗବାନ କଥା ଶୁଣିବା, ଉତ୍ତମ ଶ୍ଳୋକ ଗୁଣାନୁବାଦ, ଇଏ ହେଉଛି ପ୍ରକୃତ ସାଧୁ ସଙ୍ଗ। ତେଣୁ ଏ ଗୁଣାନୁବାଦ ଯେତେବେଳେ ଶ୍ରବଣ କରିବେ ପ୍ରସ୍ତୁ ଏତେ ଗ୍ରାମ୍ୟ କଥା ବି ଯାହା ସେତେବେଳେ ସବୁ ଗ୍ରାମ୍ୟ କଥା ସବୁ ଚାଲିଯିବ, ନହେଲେ ଚାଲିଥିବ ଗ୍ରାମ୍ୟ କଥା ଭାଗବତ ଆରମ୍ଭରେ ସବୁ କଥା କହିଲେ ଲୋକମାନେ ଏଇଭଳି ଭାବରେ ଗ୍ରାମ୍ୟ କଥାରେ ତାଙ୍କର ଜୀବନ ବିତି ଯାଉଛି। ତେଣୁ ଏଇ ଯେଭଳି ଭାବରେ ଜଣେ ସାଧୁଙ୍କର ସେବା କଲେ ଅନୁଦିନ ସେବ୍ୟମାନ ନିସେବ୍ୟମାନ ଅନୁଦିନ ମୁମୁକ୍ଷୁ, ଯେଉଁମାନେ ଭୌତିକ ଜଗତରୁ ଉଦ୍ଧାର ହେବା ପାଇଁ ଚାହୁଁଛନ୍ତି ପ୍ରତିଦିନ ଏଇଭଳି ଭାବ ନିତ୍ୟଙ୍ଗ ଭାବରେ ସେବୟା ଏଇଭଳି ଭାବରେ କଲେ କ'ଣ ହେବ ମତି ସତୀ ଯତ୍ କ୍ଷତି ବାସୁଦେବେ, ଭଗବାନ ବାସୁଦେବଙ୍କ ପାଖରେ ମତି ଲାଗିଯିବ, ସତୀ ହେଇଯିବ ମତି, ବର୍ତ୍ତମାନ ଅସତୀ ରହିଛି ମତି, କେତେ କଥା ଚିନ୍ତା କରୁଛି। ଭଗବତ ଗୀତାରେ ଭଗବାନ କହିଲେ ଏ ମତି ଯେଉଁ ମନ ରହିଛି ଇଏ ଆମର ଶତ୍ରୁ ଏବଂ ଏ ମନ ମଧ୍ୟ ଆମର ବନ୍ଧୁ, ଯଦି ଏଇ ମନକୁ ଆମେ ଉପରକୁ ଉଠାଇବା ପାଇଁ ଚେଷ୍ଟା କରିବା ତାହେଲେ ଇଏ ଆମର ବନ୍ଧୁ ହେବ, ଏ ମନକୁ ଯଦି ଆମେ ନିୟନ୍ତ୍ରଣ ରଖିପାରିବା ତାହେଲେ ଇଏ ଆମର ବନ୍ଧୁ ହେବ, କିନ୍ତୁ ଯଦି ଆମେ ମନର ଅଧୀନ ହୋଇଗଲେ ତାହେଲେ ମନ ଆମର ଶତ୍ରୁ ହୋଇଯିବ। ଏ ମନ ତୃତୀୟ ସ୍କନ୍ଦରେ ଆମେ କହୁଥିଲେ କପିଳଦେବ ସେଟା କହୁଥିଲେ ମନଟା କେତେ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହିଭଳି ଭାବରେ କହି ସେ ଜ୍ଞାନ ପ୍ରଦାନ କଲା ପରେ ଭବାଟବୀ ବିଷୟରେ ବର୍ଣ୍ଣନା କରିଛନ୍ତି। ଭବାଟବୀ ଏ ଭୌତିକ ସଂସାର ଗୋଟେ ଭବାଟବୀ, ଅରଣ୍ୟରେ ଆମେ ଘୁରି ବୁଲୁଛେ, ପ୍ରକୃତ ପନ୍ଥା କ'ଣ ଆମେ ଜାଣିପାରୁନେ, ଆମେ ଭାବୁଛେ ଏଇଟା ପନ୍ଥା ସେଇଟା ପନ୍ଥା ସେଇଟା ପନ୍ଥା। ମହାଭାରତରେ ଯେମିତି ଧର୍ମ ଯାକ୍ଷ ପ୍ରଶ୍ନ ପଚାରିଥିଲେ ଯୁଧିଷ୍ଠିର ମହାରାଜଙ୍କୁ କେଉଁଟା ପନ୍ଥା କେଉଁଟା ପନ୍ଥା, ଭୌତିକ ଜଗତରେ ସମସ୍ତେ ରହିଛନ୍ତି ସେମାନେ ଜାଣିନାହାନ୍ତି, ଗୋଟେ ଜଙ୍ଗଲରେ ରହିଛନ୍ତି ସେମାନେ ସମସ୍ତେ, ଆମେ ସମସ୍ତେ ଜଙ୍ଗଲରେ ରହିଛେ। ଭବାଟବୀ ବୋଲି କୁହାଯାଉଛି, ଅଟବୀ କହିଲେ ଜଙ୍ଗଲ, ଭବଟା ଭୌତିକ ଜଗତ ହେଉଛି ଗୋଟେ ଜଙ୍ଗଲ ଭଳି, ଜଙ୍ଗଲରେ ଯେଉଁମାନେ ଯିବେ ସେମାନେ ବାଟ ପାଇବେ ନାହିଁ, ଲାଗିବ ଏଇଟା ବାଟ ଏଇଭଳିଆ ବୁଲୁଥିବେ ବାଟ ପାଇବେ ନାହିଁ। ତେଣୁ ଭୌତିକ ଜଗତ ହେଉଛି ସେଇଭଳି ଭାବରେ ଗୋଟେ ଜଙ୍ଗଲ, ଆମେ ଭାବୁଛେ ଏଇଟା ହେଉଛି ରାସ୍ତା, ନା ରାସ୍ତା ସେ ଜାଣିପାରିବେ ନାହିଁ। ମହାଜନ ଜନ ଗଥ ସେ ପନ୍ଥା, ମହାଜନ ମାନେ ସେଇଟା କହିବେ ଏଇଟା ହେଉଛି ପନ୍ଥା, ନହେଲେ ବହୁତ ଲୋକ ବହୁତ କଥା କହୁଛନ୍ତି ଏଇଟା ପନ୍ଥା ସେଇଟା ପନ୍ଥା ସେଇଟା ପନ୍ଥା। ଆମର ଗୋଟେ ଧର୍ମ ସଂସ୍ଥା ରହିଛନ୍ତି ସେମାନେ କହନ୍ତି ଯତ ମତ ତତ ପଥ, ଯେତେ ମତ ଅଛି ସେଇଟା ଗୋଟେ ଗୋଟେ ପନ୍ଥା ସେଇଟା ଗୋଟେ ପଥ, କିନ୍ତୁ ଆମର କଥା ହେଉଛି ଭାଗବତ ମତ ହେଉଛି କ'ଣ, ସାଧୁ ଶାସ୍ତ୍ର ଗୁରୁମାନଙ୍କ ମତ ହେଉଛି ମହାଜନ ଜନ ଗଥ ସେ ପନ୍ଥା, ମହାଜନ ମାନେ ଯେଉଁ ପନ୍ଥାକୁ ନିର୍ଣ୍ଣୟ କରିଛନ୍ତି ସେଇଟାକୁ ଆମେ ଗ୍ରହଣ କରିବା। ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ 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 ହରେ। ଏଇଭଳି ଭାବରେ ଜ୍ଞାନ ପ୍ରାପ୍ତ ହେଇକିରି ସେ ତାଙ୍କୁ ପ୍ରାର୍ଥନା କ୍ଷମା ପ୍ରାର୍ଥନା କରୁଛନ୍ତି, ପ୍ରଭୁ ମୋର ଭୁଲ ହେଇଗଲା, ମୋତେ ଖାଲି ଏହିଭଳି ଭାବରେ ଅନେକ ବ୍ୟକ୍ତି ରହିଛନ୍ତି ମୁଁ ଜାଣି ନମୋ ନମୋ ମହାଭ୍ୟୋ ନମୋ ଶିଶୁଭ୍ୟୋ ନମୋ ଯୁବେଭ୍ୟୋ ନମୋ ଆହୁଟଭ୍ୟ ଯେ ବ୍ରାହ୍ମଣ ଗାମ ଅବଧୂତ ଲିଙ୍ଗା ଚରନ୍ତି ତେଭ୍ୟ ଶୁଭମସ୍ତୁ ରାଧ୍ୟା ଆମ ଅଜାଣତରେ ଆମେ କେତେ ଅପରାଧ କରିଦେଉଛୁ ଆମେ ଜାଣିପାରୁନାହିଁ ସେ ଭାବୁଥିଲେ ଜଣେ ସାଧାରଣ ବ୍ୟକ୍ତି ଜଣେ ମୂଲିଆଟେ ଏଠି ଭାବୁଥିଲେ କିନ୍ତୁ ଏତେ ତାଙ୍କର ଜ୍ଞାନ ରହିଛି ଆତ୍ମଜ୍ଞାନ ରହିଛି ଏଭଳି ଭାବରେ ତାଙ୍କ ପାଖରେ ପ୍ରାର୍ଥନା କଲେ ମୋ ଜୀବନରେ କାଳେ କାହା ପାଖରେ ଭୁଲ କରିଦେଇଥିବି ଅପରାଧ କରିଦେଇଥିବି ତେଣୁ ଏ ଶ୍ଳୋକଟି କହିଲେ ମୁଁ ସମସ୍ତଙ୍କୁ ପ୍ରଣାମ କରୁଛି ଯେ କ'ଣ ଅଲକ୍ଷିତ ଭାବରେ ରହିଛନ୍ତି ଆତ୍ମବିତ ଆମେ ଜାଣିପାରୁନାହିଁ ଆମେ ହେଉଛୁ ଗୋଟେ ପାଗଳ ବ୍ୟକ୍ତି କିନ୍ତୁ ସେ ଆତ୍ମବିତ ହେଇଛି ବୋଲି କେମିତି ଆମେ କେମିତି କହିପାରିବା ତେଣୁ ସମସ୍ତଙ୍କୁ ସେ ପ୍ରାର୍ଥନା କ୍ଷମା ପ୍ରାର୍ଥନା କରିଛନ୍ତି ଏହିଭଳି ଭାବରେ ଚଳେ ତାଙ୍କ ପରିଚୟ ଚାହିଁଲେ ଜଡ଼ଭରତ କହୁଥିଲେ ମୁଁ ହେଉଛି ସେହି ରାଜା ତୁମେ ଜାଣିଥିବ ଯୋ ଦୁଷ୍ଟ ଜାନ ଦାର ସୁତାନ ସୃହୃଦ ରାଜ୍ୟମ ହୃଦି ସୁସହ ଯହୌ ଯୁବେବ ମଳବତ ଉତ୍ତମ ଶ୍ଳୋକ ଲାଳସା ସେହି ମୁଁ ଥିଲି ସେହି ରାଜା ଯିଏକି ସମଗ୍ର ପୃଥିବୀର ସମ୍ରାଟ ଯିଏ ଦୁଷ୍ଟ ଜାନ ତ୍ୟାଗ କରିହେବ ନାହିଁ ସେଇଟା ମୁଁ ତ୍ୟାଗ କରିଦେଇଥିଲି ଦାର ସୁତାନ ପତ୍ନୀ ପୁତ୍ରମାନଙ୍କୁ ସୃହୃଦ ସୁଦ ବ୍ୟକ୍ତିମାନଙ୍କୁ ସମଗ୍ର ପୃଥିବୀର ସମ୍ରାଟ ଥିଲେ ସେ ସମଗ୍ର ପୃଥିବୀକୁ ତ୍ୟାଗ କରିଦେଇଥିଲେ ସୁହୃଦ ରାଜ୍ୟ ବର୍ତ୍ତମାନ ଯୁଗରେ ଗୋଟେ ଛୋଟିଆ ଦେଶର ଯେଉଁମାନେ ହେଉଛନ୍ତି ମନ୍ତ୍ରୀ ବା ଯାହା ହେଉଛନ୍ତି ତାଙ୍କୁ ଯଦି କୁହାଯାଏ ତୁମର ବୟସ ହୋଇଗଲା ତୁମେ ନିହ ବାନପ୍ରସ୍ତ ନିହ ନା ନା ମୃତ୍ୟୁ ପର୍ଯ୍ୟନ୍ତ ଚାଲିଛି କିନ୍ତୁ ସମଗ୍ର ପୃଥିବୀର ସମ୍ରାଟ ହୋଇକରି ସେ ତ୍ୟାଗ କରି ଯୁବକ ବୟସରେ ତ୍ୟାଗ କରିଦେଲେ କ'ଣ ପାଇଁ କିଭଳି ତ୍ୟାଗ କରିଦେଲେ ମଳବ ଯେମିତି ଜଣେ ମଳ ତ୍ୟାଗ କଲେ ତା ପାଇଁ ସୂଚନା କରେ ନାହିଁ ସେହିଭଳି ଭାବରେ ସେ ମଳବ ସବୁ ତ୍ୟାଗ କରିଦେଲେ କ'ଣ ପାଇଁ ନା ଉତ୍ତମ ଶ୍ଳୋକ ଲାଳସା ଭଗବାନଙ୍କ ପ୍ରତି ଏତେ ତାଙ୍କର ଲାଳସା ଆସିଲା ସବୁକିଛି ତ୍ୟାଗ କରିକି ତାଙ୍କ ଶରଣ ଯିବା ପାଇଁ ଆସିଲେ ସର୍ବଧର୍ମାନ୍ତର୍ତ୍ୟଜ୍ୟ ଯାହାକି ଭଗବତ ଗୀତାର ସାର ସବୁକିଛି ତ୍ୟାଗ କର ସେ କରୁଥିଲେ କିନ୍ତୁ ଏହିଭଳି ଭାବରେ ଦୁଇ ଜଣ ଯାକ ମହା ଭଗବତଙ୍କର ଧାମ ପ୍ରାପ୍ତ ହେଲେ ଏଇଭଳି ଭାବରେ କଥା ରହିଛି ଆମେ ସଂକ୍ଷେପରେ କହିଲେ ତେଣୁ ଏଇଭଳି ଭାବରେ କହି ଏ କଥା ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଆମେ କହିଥିଲେ ଗତକାଲି ଏଇଟା ମୈତ୍ରେୟ ମୁନି କହୁଛନ୍ତି ବିଦୁରଙ୍କୁ ତେଣୁ ବିଦୁର ଯେତେବେଳେ ଶୁଣିଲେ ମୈତ୍ରେୟ ମୁନିଙ୍କର କଥା ଯେମିତି ନାରଦ ମୁନି ଯେଉଁ ଚତୁର୍ଥ ସ୍କନ୍ଧ ଅନ୍ତିମରେ ବର୍ଣ୍ଣନା କରାଯାଇଛି ପ୍ରାଚୀନ ବରିଙ୍କୁ ଯେଉଁ ଜ୍ଞାନ ଦେଲେ ସେ ଜ୍ଞାନ ପ୍ରାପ୍ତ ହୋଇକରି ସେ ଭଗବାନ ପ୍ରାପ୍ତ ହୋଇଗଲେ ଏ ଯେଉଁ କର୍ମକାଣ୍ଡ ଧାରକୁ ବନ୍ଦ କରି ଭକ୍ତି ଆଚରଣ କରି ଭଗବାନ ପ୍ରାପ୍ତ ହୋଇଗଲେ ତେଣୁ ତାଙ୍କର ମନେ ପଡ଼ିଲା ତାଙ୍କର ଭାଇଙ୍କ କଥା ଧୃତରାଷ୍ଟ୍ରଙ୍କ କଥା ଧୃତରାଷ୍ଟ୍ର ଏଇଭଳି ଭାବରେ ରହିଛନ୍ତି କର୍ମ ଜଡ଼ ହୋଇକି ରହିଛନ୍ତି ତେଣୁ ସେ ତାଙ୍କଠାରୁ ବିଦାୟ ନେଇକରି ଆସିଥିଲେ ହସ୍ତିନାପୁର ଆସିକରି ତାଙ୍କର ଭାଇଙ୍କୁ ଜ୍ଞାନ ପ୍ରଦାନ କଲେ ଯେଉଁଥିପାଇଁ କି ସେ ରାଜ୍ୟ ତ୍ୟାଗ କରିକି ସେ ଭଗବାନଙ୍କୁ ଆରାଧନା କରି ଅଷ୍ଟାଙ୍ଗ ଯୋଗ ପ୍ରାପ୍ତ ହୋଇକରି ଅଷ୍ଟାଙ୍ଗ ଯୋଗ ଆଚରଣ କରିକି ଭଗବାନ ପ୍ରାପ୍ତ ହୋଇଗଲେ ଏ କଥା ପ୍ରଥମ ସ୍କନ୍ଧ 11 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି 11 ନା 13 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ତେଣୁ ଏଇଟାକୁ ତାହାପରେ ପରୀକ୍ଷିତ ମହାରାଜ ପୁଣି ପ୍ରଶ୍ନ ପଚାରୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ ତେଣୁ ପଞ୍ଚମ ସ୍କନ୍ଧର ଯେଉଁ କଥା ଏ ସୁଖଦେବ ପରୀକ୍ଷିତ କଥା ସମ୍ବାଦ ଚାଲିଛି ତେଣୁ ଏହିଭଳି ଭାବରେ କହିସାରିକି ପରୀକ୍ଷିତ ମହାରାଜ ଚାହିଁଲେ ଏ ଭୂଗୋଳ ବୁଝିବା ପାଇଁ ଭୂଗୋଳ ପ୍ରଭୁପାଦ ମହାରାଜ କହନ୍ତି ଭୂଗୋଳ ଅର୍ଥ ହେଉଛି ଏ ପୃଥିବୀ ହେଉଛି ଗୋର କିଛି ବର୍ଷ ତଳେ ସେମାନେ କହୁଥିଲେ ଯେ ପୃଥିବୀ ହେଉଛି ଗୋର ନୁହଁ ଏଭଳି ଭାବରେ ସବୁ କଥା ରହିଛି ଯାହାବି ହେଉ ଏ ଭୂଗୋଳ ଇଏ ଆମର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଭୂଗୋଳ ଆମେ ଯେଉଁ ପାଠ ପଢ଼ୁଛେ ଭୂଗୋଳ ସେ ଖୁବ୍ ସଂକ୍ଷିପ୍ତ ଜ୍ଞାନ ରହିଛି ପୂର୍ଣ୍ଣ ଜ୍ଞାନ ସେତେ ନାହିଁ ଏ ଭୂଗୋଳ ବିଷୟରେ ବର୍ଣ୍ଣନା କରାଯାଇଛି ଏ ଭୌତିକ ଜଗତ ଯେଉଁ ରହିଛି ଏ ଭୌତିକ ଜଗତ ଗଙ୍ଗାଙ୍କ ବିବରଣୀ ମଧ୍ୟ ପ୍ରଚାର ରହିଛି ଗଙ୍ଗା କିଭଳି ଭଗବାନ ବାମନ ଦେବ ରୂପରେ ଆସିକରି ତାଙ୍କର ଗୋଟିଏ ପାଦକୁ ବଢ଼େଇ ଦେଇଥିଲେ ଗଙ୍ଗା ଆସିଥିଲେ ଅବତରଣ କରିଥିଲେ ଚିତ୍ ଜଗତରୁ ଚନ୍ଦ୍ର ଲୋକ ଦେଇକରି ଆସିକି ପୃଥିବୀ ଭୌତିକ ଜଗତରେ ପ୍ରବେଶ କରୁଛନ୍ତି ଚନ୍ଦ୍ର ଜଗତ ମଧ୍ୟ ଭୌତିକ ଏହିଭଳି ଭାବରେ ସବୁଠାରୁ ଭୌତିକ ଜଗତ ସବୁଠାରୁ ଶ୍ରେଷ୍ଠ ଲୋକ ହେଉଛି ବ୍ରହ୍ମାଙ୍କର ଲୋକ ଯେଉଁଠି ବ୍ରହ୍ମା ସେ ଜଳକୁ ଧାରଣ କରିକରି ଭଗବାନ ପାଦକୁ ପୂଜା କରିଥିଲେ ଏକଥା ସବୁ ଆମେ କହୁଥିଲେ ଗୋଟେ ଥର ତେଣୁ ଏହିଭଳି ଭାବରେ ଗଙ୍ଗାର ବିବରଣୀ ପ୍ରଦାନ କରିକରି ଭୂମଣ୍ଡଳ ବିଷୟରେ ବର୍ଣ୍ଣନା କରୁଛନ୍ତି 7ଟି ଦୀପ ରହିଛି ଭୌତିକ ଜଗତରେ 7ଟି ଦୀପ ରହିଛି ଖାଲି ଆମେ ଯେଉଁ ଦୀପରେ ରହିଛେ ଏ ଦୀପ ହେଉଛି ଜମ୍ବୁ ଦୀପ ଏହିଭଳି ଭାବରେ 7ଟି ଦୀପ ରହିଛି ପ୍ରକ୍ଷ ଶାଳମୁଖୀ କୁଶ ଶାକ ପୁଷ୍କର ଏଇଭଳି ଭାବରେ ଆମେ ହେଉଛି ଜମ୍ବୁଦ୍ୱୀପ। ପ୍ରତି ଦ୍ୱୀପରେ 9 ବର୍ଷ ରହିଛି, ତେଣୁ ଏହି ଆମେ ଯେଉଁ ରହିଛି ଭାରତବର୍ଷ, ଏ ଭାରତବର୍ଷରେ ସବୁ ଯେଉଁ ରହିଛି, ଭାରତବର୍ଷ ହେଉଛି କର୍ମଭୂମି ଆଉ ସବୁ ହେଉଛି ଭୋଗଭୂମି। ତେଣୁ ଏ ଭୂଗୋଳ ବିଷୟରେ କହୁଛନ୍ତି, ଆମେ ସଂକ୍ଷେପରେ କହିଦେବା, ଏଇ ଯେଉଁ ରହିଛି ବିଶ୍ୱବ୍ରହ୍ମାଣ୍ଡ ରହିଛି, ଏ ବିଶ୍ୱବ୍ରହ୍ମାଣ୍ଡରେ ମଝିରେ ରହିଲେ ସେଣ୍ଟର ଯେଉଁଟା ରହିଛି, ସେଣ୍ଟର ହେଉଛି 11 ବର୍ଷ। ଏ ଯେଉଁ ସୁମେରୁ ପର୍ବତ ରହିଛି, ସେ ସୁମେରୁ ପର୍ବତରେ ଏଇ ରହିଛି ବର୍ଷଟି ରହିଛି 11 ବର୍ଷ। 4 ପର୍ବତ ରହିଛି ସୁମେରୁ, ଏଇଭଳିଆ ବିଭିନ୍ନ ପ୍ରକାର 4 ପର୍ବତ ରହିଛି, ଏ ମଝିରେ ରହିଛି 11 ବର୍ଷ, ଯେଉଁଠି ଶିବଜୀ ଏକମାତ୍ର ପୁରୁଷ ଏବଂ ତାଙ୍କ ପତ୍ନୀ ଭବାନୀ ସହିତ ସେ ରହିଛନ୍ତି। ସେଠି ଯିଏ ପୁରୁଷ ପ୍ରବେଶ କରିବ ସେ ପତ୍ନୀ ସ୍ତ୍ରୀରେ ପରିଣତ ହୋଇଯିବ, ଏ କଥା ଆସିବ ନବସ୍କନ୍ଧରେ ଆମେ ଶୁଣିବା। ତେଣୁ ସେ ଭଗବାନ ଶଙ୍କର୍ଷଣ ଦେବଙ୍କର ଆରାଧନା କରୁଛନ୍ତି ଶିବଜୀ। ସେହିଭଳି ଭାବରେ ସବୁଠାରୁ ଉତ୍ତରରେ ରହିଲେ ରମ୍ୟକ ବର୍ଷ, ଉତ୍ତରରେ ରହିଲେ ରମ୍ୟକ ବର୍ଷ, ଯେଉଁଠି ମନୁ, ଯିଏ ଆମ ଅଷ୍ଟମ ସ୍କନ୍ଧ 24 ଅଧ୍ୟାୟରେ ତାଙ୍କ କଥା ଆସିବ, ଇଏ ହେଉଛନ୍ତି ଷଷ୍ଠ ମନୁଙ୍କ ସମୟରେ, ଚାକ୍ଷୁଷ ମନୁଙ୍କ ସମୟରେ ସେ ଥିଲେ, ରାଜା ସତ୍ୟବ୍ରତ ଥିଲେ, ଭଗବାନ ତାଙ୍କୁ ଉଦ୍ଧାର କରିଛନ୍ତି। ଏଇ ବର୍ତ୍ତମାନ ଯେଉଁ ମନୁ ସପ୍ତମ ମନୁଙ୍କ ସମୟରେ ସେ ହେଉଛନ୍ତି ବୈବସ୍ୱତ ମନୁ। ତେଣୁ ସେଇ ମନୁ ଭଗବାନ ମତ୍ସ୍ୟଦେବ ତାଙ୍କୁ ଉଦ୍ଧାର କରିଥିଲେ, ତେଣୁ ସେ ମତ୍ସ୍ୟଦେବଙ୍କର ପୂଜା କରୁଛନ୍ତି। ଆମେ ଅଷ୍ଟମ ସ୍କନ୍ଧ 24 ଅଧ୍ୟାୟରେ ତାଙ୍କ ସେ ବିଷୟରେ ଶୁଣିବା। ତେଣୁ ହିରଣ୍ୟମୟ, ତା ତଳକୁ ରହିଲେ, ଦକ୍ଷିଣକୁ ରହିଲେ ହିରଣ୍ୟମୟ ଦେଶ, ଯେଉଁଠି ପିତୃଲୋକମାନଙ୍କର ଯେ ମୁଖ୍ୟ ଅର୍ଜମା, ସିଏ ଭଗବାନ କୂର୍ମଦେବଙ୍କର ଆରାଧନା କରୁଛନ୍ତି। ଏ କୂର୍ମଦେବଙ୍କ କଥା ଆସିବ ସମୁଦ୍ର ମନ୍ଥନ ଲୀଳାରେ 8 5-12 ଏ ଅଧ୍ୟାୟମାନଙ୍କୁ ବର୍ଣ୍ଣନା କରାଯିବ। 1,00,000 ଯୋଜନ ଧାରଣ କରି ଭଗବାନ କୂର୍ମଦେବ କ'ଣ ନିଜକୁ ପ୍ରକାଶ କଲେ, ପ୍ରକାଶ କରିକି ମନ୍ଦର ପର୍ବତକୁ ଉତ୍ତୋଳନ କରିଛନ୍ତି। ଏ ସମୁଦ୍ର ମନ୍ଥନ ଲୀଳା କଥା କହିବା। ତେଣୁ ଏହିଭଳି ଭାବରେ ସୁତ ଗୋସ୍ୱାମୀ ଏଇ କୂର୍ମଦେବଙ୍କୁ ପ୍ରଣାମ କରିଛନ୍ତି, ଅନ୍ତିମରେ 12:13 ପ୍ରଣାମ କରିଛନ୍ତି କୂର୍ମଦେବ। ତେଣୁ ସେଇ କୂର୍ମଦେବଙ୍କର ଭଜନ କରୁଛନ୍ତି ଅର୍ଜମା, ଏଇ ଯେଉଁ ରହିଛନ୍ତି ହିରଣ୍ୟମୟ ଦେଶରେ। ତାର ଦକ୍ଷିଣକୁ ରହିଲା କୁରୁ ପ୍ରଦେଶ, କୁରୁ ଦେଶ, ଯେଉଁଠି ଭୂଦେବୀ ବରାହଦେବଙ୍କର ପ୍ରାର୍ଥନା କରୁଛନ୍ତି। ଆମେ ବରାହଦେବ ବିଷୟରେ ଶ୍ରବଣ କଲେ 3:13-19 ଅଧ୍ୟାୟ ଭିତରେ ବରାହଦେବ 2 ଆସିଛନ୍ତି, ତେଣୁ ଆମେ ତାଙ୍କ ବିଷୟରେ ବର୍ଣ୍ଣନା କରିଥିଲେ, ତାଙ୍କର ପୂଜା କରୁଛନ୍ତି ସେଇଠି। ଏବଂ ଇଲାବୃତର ଦକ୍ଷିଣକୁ ରହିଲେ ହରିବର୍ଷ, ଯେଉଁଠି ପ୍ରହ୍ଲାଦ ମହାରାଜ ନୃସିଂହଦେବଙ୍କର ଆରାଧନା କରୁଛନ୍ତି। ଆମେ 7 ସ୍କନ୍ଧ ପର୍ଯ୍ୟନ୍ତ ଅଛି, ଆଜି ଆମର କଥା ରହିବା କଥା, କେତେ କଥା ଆମେ କହିପାରିବା ଦେଖିବା ସେଇଠି। ଏଠି ମଧ୍ୟ ନୃସିଂହଦେବଙ୍କୁ ସେ ପ୍ରାର୍ଥନା କରୁଛନ୍ତି, ଗୋଟେ ପ୍ରସିଦ୍ଧ ପ୍ରାର୍ଥନା ରହିଛି, ସ୍ୱସ୍ତ୍ୟସ୍ତୁ ବିଶ୍ୱ ସଫଳ ପ୍ରସିଦ୍ଧତାଂ ଧାୟନ୍ତୁ ଭୂତାନି ଶିବମିତୋ ଧିୟ ମନସ ଭଦ୍ରଂ ଭଜତାବଦୋକ୍ଷଜେ ଆବେଶ ଦାନୋ ମତିରପି ଅହେତୁକି। ପ୍ରଭୁ, ସମସ୍ତ ବିଶ୍ୱର ମଙ୍ଗଳ ହେଉ, ସ୍ୱସ୍ତ୍ୟସ୍ତୁ ବିଶ୍ୱ ସଫଳ ପ୍ରସିଦ୍ଧତାଂ, ଯଦି ସମସ୍ତଙ୍କର ମଙ୍ଗଳ ହେବ ତାହେଲେ ଖଳ ବ୍ୟକ୍ତିଙ୍କର ଯଦି ଉନ୍ନତି ହେବ ତାହେଲେ ତ ଅସୁବିଧା ନାହିଁ, ସେମାନେ ପ୍ରସିଦ୍ଧତା, ସେମାନେ ଶାନ୍ତ ହୋଇଯାଆନ୍ତୁ। ଏଇଭଳି ଭାବରେ ସମସ୍ତେ ଆପଣଙ୍କର ସମସ୍ତଙ୍କର ମନ ଅହୈତୁକି ଭାବରେ ଆପଣଙ୍କର ସେବାରେ ନିଯୁକ୍ତ ହୁଅନ୍ତୁ, ସମସ୍ତେ ଆପଣଙ୍କର ଭଜନ କରନ୍ତୁ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ 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 ହରେ। ହରିବର୍ଷର ଦକ୍ଷିଣକୁ କିଙ୍ଗ ପୁରୁଷ ବର୍ଷ, ଯେଉଁଠି ହନୁମାନ ରହିଛନ୍ତି, ଆମର ଏଠି ହନୁମାନ ଆରାଧ୍ୟ, ରାମଜୀ ଆରାଧ୍ୟ, ତେଣୁ ସେ ଭଗବାନଙ୍କ ଆରାଧନା କରୁଛନ୍ତି। ନବମ ସ୍କନ୍ଧରେ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ଶ୍ରବଣ କରିବା। ତେଣୁ ଏ ହନୁମାନଙ୍କର ଗୋଟେ ପ୍ରସିଦ୍ଧ ଶ୍ଳୋକ ରହିଛି, ମର୍ତ୍ୟାବତାର ସ୍ତ୍ରିୟା ମର୍ତ୍ୟ ଶିକ୍ଷଣ ପ୍ରଭୁ ରକ୍ଷୋ ବଧାୟୋ ନ କେବଳ ବିଭୁ ପୁତୋନ୍ୟତା ସ୍ରମନ୍ଥ ସ୍ୱାତ୍ମନ ସୀତାକୃତାନି ବ୍ୟସନାନି ସ୍ୱରସ୍ୟ। ପ୍ରଭୁ, ଆପଣ ଯେଉଁ ଆସନ୍ତି ମର୍ତ୍ୟରେ ଅବତାର ଗ୍ରହଣ କରନ୍ତି, କେବଳ ରାକ୍ଷସ ବଧ କରିବା ପାଇଁ ଆସନ୍ତି ନାହିଁ, ଆପଣ ଶିକ୍ଷା ପ୍ରଦାନ କରନ୍ତି। ଏହିସବୁ ଶିକ୍ଷା ଆମେ ନବସ୍କନ୍ଧରେ ଭଗବାନ ରାମଚନ୍ଦ୍ରଙ୍କ ଲୀଳାରେ ଶ୍ରବଣ କରିବା। ଏହିଭଳି ଭାବରେ ସେ ପ୍ରାର୍ଥନା କରୁଛନ୍ତି, ବର୍ତ୍ତମାନ ମଧ୍ୟ ସେ ରହିଛନ୍ତି, କିଙ୍ଗ ପୁରୁଷ ବର୍ଷରେ ହନୁମାନ ଦେବ ରହିଛନ୍ତି। ତାହା ତଳକୁ ଆମ ସବୁଠାରୁ ଦକ୍ଷିଣରେ ରହୁଛେ ଆମେ ଭାରତବର୍ଷ। ଏ ଭାରତବର୍ଷରେ ଅଧିଷ୍ଠାତ୍ର ଦେବ ହେଉଛନ୍ତି ନରନାରାୟଣ, ନରନାରାୟଣ ବିଷୟରେ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ତାଙ୍କ ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି। ସେ ସେଠି ନାରଦ ମୁନି ତାଙ୍କର ଆରାଧନା କରୁଛନ୍ତି। ଆମେ ସେ ଭାରତବର୍ଷରେ ରହିଛେ, ସେ ଭାରତବର୍ଷର କଥା। ତେଣୁ ଏ ଯେଉଁ ରହିଛି ସୁମେର ପର୍ବତର ପୂର୍ବରୁ ରହିଲା ଭଦ୍ରାସ ବର୍ଷ। ଭଦ୍ରାସ ବର୍ଷରେ ଭଦ୍ରଶ୍ରବ ଭଗବାନ ହୟଗ୍ରୀବଙ୍କର ଆରାଧନା କରୁଛନ୍ତି। ଏବଂ ପଶ୍ଚିମରେ ରହିଲା କେତୁମାଳ ବର୍ଷ, ଯେଉଁଠି ଲକ୍ଷ୍ମୀଦେବୀ ଭଗବାନ ଋଷିକେଶଙ୍କର ଆରାଧନା କରୁଛନ୍ତି। ଆମେ ଅଷ୍ଟମ ସ୍କନ୍ଧରେ ଗୋଟେ ସ୍ତୁତି ପାଠ କରିବା, ବର୍ତ୍ତମାନ ଆଉ ସ୍ତୁତି ପାଠ କରିବା ନାହିଁ। ଏହିଭଳି ଭାବରେ କହିକିରି ଛବିଶ ଅଧ୍ୟାୟରେ ଅନ୍ତିମ ଅଧ୍ୟାୟ ହେଉଛି ଛବିଶ ଅଧ୍ୟାୟ, ଯେଉଁଠି ଅଠେଇଶଟି ନର୍କ ବିଷୟରେ ବର୍ଣ୍ଣନା କରିଛନ୍ତି। ଅନେକ ନର୍କ ରହିଛି, କିନ୍ତୁ ମୁଖ୍ୟ ଅଠେଇଶଟି ନର୍କ ବିଷୟରେ ବର୍ଣ୍ଣନା କରିଛନ୍ତି। ତା ମିଶ୍ର, ଅଙ୍ଗ ତା ମିଶ୍ର, ରୌରବ, ମହାରୌରବ ଇତ୍ୟାଦି। ଏହିଭଳି ଭାବରେ ବର୍ଣ୍ଣନା ଯେତେବେଳେ ଶୁଣିଲେ, ସେତେବେଳେ ପରୀକ୍ଷିତ ମହାରାଜଙ୍କର ଦେହରେ ଶିହରଣ ଆସିଯାଉଛି। ସମସ୍ତେ ତ ଜାଣିକି ଜାଣନ୍ତର ହଉ ବା ଅଜାଣତର ହଉ ପାପ କାର୍ଯ୍ୟ କରୁଛନ୍ତି, ତାହେଲେ କେମିତି ଉଦ୍ଧାର ପାଇବେ ସେମାନେ, କେମିତି ଉଦ୍ଧାର ହେବେ? ଯଦିଓ ତାଙ୍କର ରାଜ୍ୟ ଶାସନ ଆଉ ନାହିଁ, କିନ୍ତୁ ତଥାପି ସେ ଚିନ୍ତା କରୁଛନ୍ତି ପ୍ରଜାମାନେ କେମିତି ଉଦ୍ଧାର ପାଇବେ। ତେଣୁ ସୁଖଦେବ ଗୋସ୍ୱାମୀ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ସମସ୍ତେ ତ କିଛି ନା କିଛି କରୁଛନ୍ତି, ପାପ କରୁଛନ୍ତି, ଜାଣନ୍ତର ହଉ ବା ଅଜାଣତର ହଉ, ତେଣୁ କେମିତି ସେଥିରୁ ଏଇ ନର୍କରୁ ଉଦ୍ଧାର ହେବା ଉପାୟ ଅଛି ନା? ଅଛି, ଉପାୟ ଅଛି। ବେଦରେ ସବୁ ବର୍ଣ୍ଣନା କରେ, ତମ କର୍ମ ପ୍ରାୟଶ୍ଚିତ, ଜ୍ଞାନ ପ୍ରାୟଶ୍ଚିତ, ଭକ୍ତି ପ୍ରାୟଶ୍ଚିତ। ଏଇଭଳି ଭାବରେ ଯେତେବେଳେ କହୁଛନ୍ତି କର୍ମ ପ୍ରାୟଶ୍ଚିତ, ଶୁଣିକିରି ସେ କହୁଛନ୍ତି ନା, ଲୋକମାନେ କର୍ମ ପ୍ରାୟଶ୍ଚିତ କରିବେ, ପୁଣି ଛାଡ଼ିଦେବେ, ସିଗରେଟ୍ ଛାଡ଼ିଦେବେ, ପୁଣି କିଛି ସିଗରେଟ୍ ଟାଣିବେ। ଏଇଭଳି ଭାବରେ ରହିଛି କର୍ମ ପ୍ରାୟଶ୍ଚିତ। ସେ ଜ୍ଞାନ ପ୍ରାୟଶ୍ଚିତକୁ କହୁଛନ୍ତି କିଭଳି ଭାବରେ ନା, କ'ଣ ଇବ ନଳ ବେଣୁ ଗିଳ୍ମ ଇବା ନଳ, ଯେମିତି ବାଉଁଶ ଗଛରେ ନିଆଁ ଲାଗିଗଲେ ବାଉଁଶ ଗଛ ସବୁ ଧ୍ୱଂସ ହେଇଯାଏ, କିନ୍ତୁ ବୃଷ୍ଟି ପଡ଼ିଲେ ପୁଣି ବାଉଁଶ ଗଛ ବାହାରିବ, ଗଜା ବାହାରିବ। ସେଇଭଳି ଭାବେ ଜ୍ଞାନ ପ୍ରାୟଶ୍ଚିତ, କିନ୍ତୁ ଭକ୍ତି ପ୍ରାୟଶ୍ଚିତ ହେଉଛି ଶ୍ରେଷ୍ଠ ପ୍ରାୟଶ୍ଚିତ। କିଏ ଏଇଭଳି ଭାବରେ ଯେତେବେଳେ କହିଲେ, କହିଲେ ଭକ୍ତି ପ୍ରାୟଶ୍ଚିତ ଶ୍ରେଷ୍ଠ କିଭଳି ଭାବରେ ରହିଛି ନା, ଶକ୍ରୋନ୍ମନ କୃଷ୍ଣ, ହଁ ଶକ୍ରୋନ୍ମନ କୃଷ୍ଣ ପଦାରବିନ୍ଦ ନିବେଶିତ ତଦ୍ଗୁଣ ରାଗୀ ଜୈରିହ ନ ତେଜମ ପାସଂ ଭୂତ୍ୟ ସତତ ବଟାନ ସ୍ୱପ୍ନେ ବିପସ୍ତି ଚିହ୍ନ ନିଷ୍କୃତା। ଗୋଟିଏ ଥର ସକୃତ ମନ, ଗୋଟିଏ ଥର ମନକୁ ଯଦି ଭଗବାନ ପାଖରେ ଲଗେଇଦେବା, ତାହେଲେ ସେମାନେ ସବୁ ପ୍ରାୟଶ୍ଚିତ ହେଇଗଲା। ସେଥିପାଇଁ ଜଣେଇବା ପାଇଁ ସେ କହିଲେ କ'ଣ କାହ୍ନକୁ, ଯାହା ପରୀକ୍ଷିତ ମହାରାଜ ଶୁଣିକି ବିଶ୍ୱାସ କରିପାରୁନାହାନ୍ତି, ଗୋଟିଏ ଥର, ଗୋଟିଏ ଥର ମନକୁ ମନ ଲଗେଇଦେଲେ ଏଇଭଳି ଭାବରେ ଅବସ୍ଥା ହେବ। ତେଣୁ ସୁଖଦେବ ଗୋସ୍ୱାମୀ ତାଙ୍କର ମନୋଭାବ ବୁଝିକିରି ଏ ଅଜାମିଳ ପ୍ରସଙ୍ଗଟି କହିଥିଲେ। ତିନୋଟି ଅଧ୍ୟାୟରେ ଅଜାମିଳ ପ୍ରସଙ୍ଗଟି ରହିଛି, ଆମେ ଖାଲି ସଂକ୍ଷେପରେ କହିବା। ତେଣୁ ଏହି ଅଜାମିଳ ଏତେ ପିଲାଦିନେ ଯୁବକ ବୟସ ପର୍ଯ୍ୟନ୍ତ ତାଙ୍କ ପିତାମାତାଙ୍କୁ ଭଗବାନ ପୂଜାରେ ସାହାଯ୍ୟ କରୁଥିଲେ, ସେ ବିବାହ କରିଥିଲେ, ତାଙ୍କ ପତ୍ନୀ ମଧ୍ୟ ଥିଲେ। କିନ୍ତୁ ଗୋଟିଏ ଥର ଯେତେବେଳେ ଯାଇଛନ୍ତି ଜଙ୍ଗଲକୁ, ଜଙ୍ଗଲକୁ ଯାଇଛନ୍ତି, ଜଙ୍ଗଲରେ ଯେତେବେଳେ ଫଳ ଫୁଲ ଇତ୍ୟାଦି ସଂଗ୍ରହ କରିକି ଆସୁଛନ୍ତି, ଗୋଟେ ଦୃଶ୍ୟ ଦେଖିଲେ, ଗୋଟେ ଶୂଦ୍ର ଗୋଟେ ବେଶ୍ୟା ସହିତ ସଙ୍ଗ କରୁଛନ୍ତି, ସବୁ ମଦ୍ୟପାନ ଇତ୍ୟାଦି କରିକି, ବାରଣୀ ମଦିରା ପାନ କରିକିରି ଏଇଭଳି ଭାବରେ ଇତସ୍ତତ ଭାବରେ ରହିଛନ୍ତି, ଦେଖିକିରି ତାଙ୍କ ପ୍ରତି ଆକର୍ଷିତ ହେଇଗଲେ, ସେ ବେଶ୍ୟା ପ୍ରତି ଆକର୍ଷିତ ହେଇଗଲେ। ଏତେ ତାଙ୍କର ଜ୍ଞାନ ଥିଲା, ଶାସ୍ତ୍ର ଅଧ୍ୟୟନ କରିଥିଲେ, ବହୁତ ସଂଯମୀ ଥିଲେ, ସବୁ ରହି ବର୍ଣ୍ଣନା କରାଯାଇଛି, କିନ୍ତୁ ତାର ଦୃଶ୍ୟକୁ ଭୁଲି ପାରିଲେ ନାହିଁ। ବହୁତ ଚେଷ୍ଟା କଲେ, ଏଇଠୁ ଆମେ ଦେଖିବା କଥା ନୁହଁ, ଚାଲିଯିବା, ଏଇଭଳି ଭାବରେ କହିଲେ ମଧ୍ୟ ହେଇପାରିଲା ନାହିଁ, ଭୁଲି ପାରିଲେ ନାହିଁ ତାକୁ। ତେଣୁ ଏଇଭଳି ଭାବରେ ସେ ଦାସୀର ସଙ୍ଗ କରିକିରି, ବେଶ୍ୟା ସଙ୍ଗ କରିକିରି ଅଠାଅଶୀ ବର୍ଷ ପର୍ଯ୍ୟନ୍ତ ତା ସହିତ କହିଲେ, ପିତା ମାତାଙ୍କୁ ସବୁ ଛାଡ଼ିଦେଲେ, ପତ୍ନୀଙ୍କୁ ଛାଡ଼ିଦେଲେ। ଏଇଭଳି ଭାବରେ ଅନ୍ତିମ ସମୟରେ ଅଠାଅଶୀ ବର୍ଷ ଯେତେବେଳେ ବୟସ ହେଇଗଲା, ସେହି ସମୟରେ ତାଙ୍କର ପଞ୍ଚମ ଯେଉଁ ଦଶମ ପୁତ୍ର ପାଞ୍ଚ ବର୍ଷର ବାଳକ ଥିଲେ, ନାରାୟଣ ତାଙ୍କ ନାମ ରଖାଯାଇଥିଲା। ତେଣୁ ସେହି ସମୟରେ ତିନି ଜଣ ଦୂତ ଆସି ପହଞ୍ଚିଗଲେ। ଆମେ ଯେଉଁ କାର୍ଯ୍ୟ କରୁଛେ, ତିନି ପ୍ରକାର କାର୍ଯ୍ୟ ରହିଛି, ଶାରୀରିକ, ମାନସିକ ଏବଂ ବାଚିକ। ତେଣୁ ସେ ବିକଟାଳ ରୂପ ଦେଖିକରି ନାରାୟଣ ଆୟ, ନାରାୟଣ ଆସ, ଏଇଭଳି ଭାବରେ କହିଲା, ଯେତେବେଳେ କହିଦେଲା ସେହି ସମୟରେ ନାରାୟଣଙ୍କର ଦୂତମାନେ ସେ ପହଞ୍ଚିଗଲେ, ଭଗବାନ ନାରାୟଣଙ୍କର। ଏଇଭଳି ଭାବରେ ନାରାୟଣଙ୍କ ଦୂତମାନେ ରହୁଛନ୍ତି, ଆମେ ଭଗବାନ ଆମେ କହିଛି ଏଇଟା କଥା ରହିଛି, ବହୁତ କଥା ରହିଛି, ଆମେ ଗୋଟିଏ କଥା କହିବା। ଆମେ ଯେତେବେଳେ ଭଗବାନର ନାମ ନେଉଛେ, ନାରାୟଣଙ୍କର ଦୂତମାନେ ଆସି ତାଙ୍କୁ ସେ ଯମଦୂତଙ୍କୁ ବାଧା ଦେଲେ, ଏସବୁ କଥା ଘଟଣା ସବୁ ରହିଛି, ସେଇ ପ୍ରସଙ୍ଗଟି କହୁଛନ୍ତି। ଇଏ ହେଉଛି ସବୁଠାରୁ ଶ୍ରେଷ୍ଠ ପ୍ରାୟଶ୍ଚିତ ହେଉଛି ଏଇଟା, ସର୍ବେଷାମପି ଅଗବତାମ ଇଦମେବ ସୁନିଷ୍କୃତମ ନାମ ବ୍ୟାହରଣ ବିଷ୍ଣୁ ଦତ୍ତ ବିଷୟପତି। ଏଇଟା ହେଉଛି ସବୁଠାରୁ ଶ୍ରେଷ୍ଠ ପ୍ରାୟଶ୍ଚିତ, ଯେଉଁଟାକୁ ଜାଣିପାରିଲେ ନାହିଁ ଯମରାଜଙ୍କ ଦୂତମାନେ, ତେଣୁ ସେ ତାଙ୍କୁ ବତେଇଲେ ପ୍ରକୃତରେ ଏଇଟା ହେଉଛି ଶ୍ରେଷ୍ଠ ପ୍ରାୟଶ୍ଚିତ। ଯଦି ଭଗବାନଙ୍କର ନାମ ଜଣେ ଗ୍ରହଣ କଲେ, ଯେତେବେଳେ ଜଣେ ଆମେ ଭଗବାନଙ୍କ ନାମ ନେଉଛେ, ଶ୍ରୀଧର ସ୍ୱାମୀ ତାଙ୍କର ଟୀକାରେ କହୁଛନ୍ତି, ନାମ ଚାର ପୁରୁଷ ବିଷୟ ମଦିୟୋୟଂ ମୟା ସର୍ବତ ରକ୍ଷିଣ ଇତି ବିଷ୍ଣୁର୍ମତିର୍ଭବତି। ଆମେ ଯେତେବେଳେ ଭଗବାନଙ୍କ ନାମ ନେଉଛେ, ସ୍ମରଣ କରୁଛେ, ଭଗବାନ ଆମ କଥା ଚିନ୍ତା କରୁଛନ୍ତି। କ'ଣ ଚିନ୍ତା କରୁଛନ୍ତି ନା, ମଦିୟୋୟଂ ଇଏ ହେଉଛି ମୋର ବ୍ୟକ୍ତି, ମୟା ସର୍ବତ ରକ୍ଷିଣ ମୋ ଦ୍ୱାରା ଇଏ ପୂର୍ଣ୍ଣ ଭାବରେ ସୁରକ୍ଷିତ ହେବ, ଏବଂ ଏହିଭଳି ଭାବରେ ଭଗବାନ ବିଷ୍ଣୁଙ୍କର ମତି ରହୁଛି। ତେଣୁ ଏ ବହୁତ କଥା ପ୍ରସଙ୍ଗ ରହିଛି। ତେଣୁ ଇଏ ତଥାପି ତାଙ୍କୁ ଯଦିଓ ସେ ପଳେଇଗଲେ, କିନ୍ତୁ ଯମରାଜ ଯାଇ ପଚାରିଛନ୍ତି, ପ୍ରଭୁ ଏଭଳି ଭାବରେ ଘଟଣା ହେଲା, ଆଉ କିଏ ଆପଣଙ୍କ ଉପରେ କିଏ ଅଛନ୍ତି? ତୃତୀୟଧ୍ୟାୟ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଯମରାଜ ତାଙ୍କୁ ବର୍ଣ୍ଣନା ଦେଇଛନ୍ତି, ପ୍ରକୃତ ଧର୍ମ କହିଛନ୍ତି, ସବୁଠାରୁ ଶ୍ରେଷ୍ଠ ଧର୍ମ ହେଉଛି ଏଇଟା। ସେ ଜ୍ଞାନକୁ ଦେଇନଥିଲେ ତାଙ୍କର ଦୂତମାନଙ୍କୁ, କହିଲେ ଆଜିଠାରୁ ଜାଣ ଏଇଟା ହେଉଛି ଶ୍ରେଷ୍ଠ ଧର୍ମ, ଭଗବାନଙ୍କ ନାମ ଗ୍ରହଣ ହେଉଛି ଶ୍ରେଷ୍ଠ ଧର୍ମ। ତେଣୁ ସେଇମାନଙ୍କ ପାଖକୁ ଯିବ ଯେଉଁମାନେ ଜୁହାନ ବ୍ୟକ୍ତି ଭଗବତ ଗୁଣ ନାମ ଧ୍ୟେୟମ ଚେତଶ୍ଚନ ସ୍ମରତି ତଚରଣାର ବିନ୍ଦମ କୃଷ୍ଣ ନମତି ଯେ କଦାପି ତାନ ନିଧମ ଅସୁତୋ କୃତ ବିଷ୍ଣୁ କୃତାନ। ସେଇମାନଙ୍କୁ ମୋ ପାଖକୁ ଆଣିବ ଯେଉଁମାନଙ୍କର ଜୁହା ଭଗବାନଙ୍କ ନାମ ନେଉ ନାହିଁ, ଯେଉଁମାନଙ୍କର ଦୂତମାନେ କହିବେ ପ୍ରଭୁ ଯେଉଁମାନଙ୍କର ଜୁହା ନାହିଁ, ନା ଜୁହା ନାହିଁ ଯଦି ତାଙ୍କର ମନରେ ମୋର ସ୍ମରଣ କରୁଛନ୍ତି କି, ଯଦି କରୁଛନ୍ତି ତାଙ୍କୁ ମୋ ପାଖକୁ ଆଣିବ ନାହିଁ। ଏଇଭଳି ଭାବରେ ସବୁ ଜ୍ଞାନ ଦେଇଛନ୍ତି, ତାଙ୍କୁ ସବୁ ନିର୍ଦ୍ଦେଶ ଦେଇଛନ୍ତି। ଏଇଭଳି ଭାବରେ ବର୍ଣ୍ଣନା କରିକିରି ଚତୁର୍ଥ ଅଧ୍ୟାୟରେ ଆମେ ଯେଉଁ କହିଥିଲେ ପ୍ରଚିତାଙ୍କ ପୁତ୍ର ଆସିଲେ ଦକ୍ଷ, ସେ ଦକ୍ଷଙ୍କ ବିଷୟରେ ବର୍ଣ୍ଣନା କରାଗଲା। ପ୍ରଚିତା ମାନେ ଯେଉଁ ତପସ୍ୟା କରୁଥିଲେ, ତପସ୍ୟାରୁ ଯେତେବେଳେ ଆସିଲେ ସେତେବେଳେ ଦେଖିଲେ ସାରା ପୃଥିବୀ ସବୁ ବହୁତ ତରୁ ସବୁ ବୃକ୍ଷଲତା ସବୁ ହେଇଯାଇଛନ୍ତି। ତେଣୁ କ୍ରୋଧ ପ୍ରକାଶ କରିକିରି ତାଙ୍କ ଚକ୍ଷୁରୁ କ୍ରୋଧ ଅଗ୍ନି ବାହାରିଲା, ଯେଉଁ ଅଗ୍ନିରେ ସବୁ ବୃକ୍ଷ ସବୁ ଜଳିବା ପାଇଁ ଆରମ୍ଭ କଲେ। ତେଣୁ ସୋମଦେବ ହେଉଛନ୍ତି ବୃକ୍ଷମାନଙ୍କ ରାଜା। ସୋମଦେବ ଭଗବତ ଗୀତାର 15 ଅଧ୍ୟାୟ ଭଗବାନ କହିଲେ, କୃଷ୍ଣାମି ଚୌଷଧି ସର୍ବା ସୋମ ଭୂତ୍ୱା ରସାତ୍ମକ। ସୋମର ଯେଉଁ ରସ ରହିଛି ବା ଆଲୋକ କିରଣ ରହିଛି, ସେଥିରେ ସବୁ ବୃକ୍ଷମାନେ ସବୁ ଔଷଧ ପାଆନ୍ତି, ପ୍ରାପ୍ତ ହୁଅନ୍ତି, ସବୁ କ'ଣ ରସ ପ୍ରାପ୍ତ ହୁଅନ୍ତି, ଫଳ ଫୁଲ ସବୁ ହୁଏ ସେଇଥିପାଇଁ। ତେଣୁ ଚନ୍ଦ୍ରଙ୍କର କରିକି ତାଙ୍କୁ ଗୋଟେ ଜଣେ ଥିଲେ ଇଏ ଗୋଟେ ପ୍ରଦାନ କଲେ, କ'ଣ ତାଙ୍କ ନାଁ, ଏଇଭଳି ଭାବରେ ତାଙ୍କର ପୁତ୍ର ହେଲେ ଦକ୍ଷ। ଦକ୍ଷ ଯିଏକି ତାଙ୍କର ଯେଉଁ ଥିଲେ ଶିବଜୀଙ୍କର ଅପରାଧ କରିଥିବାରୁ ଗୋଟେ ଛାଗର ମସ୍ତକ ପ୍ରାପ୍ତ ହୋଇଥିଲେ, ତେଣୁ ବର୍ତ୍ତମାନ ସିଏ ପ୍ରଚେତାମାନଙ୍କ ପୁତ୍ର ହେଇକି ଆସିଲେ, ଦକ୍ଷ ରୂପରେ ଆସିଲେ। ତେଣୁ ଷଷ୍ଠ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଭଗବାନ ସେ ପ୍ରାର୍ଥନା କରୁଛନ୍ତି, ଏଇଭଳି ଭାବରେ ପ୍ରାର୍ଥନା କରିବାରୁ ଭଗବାନ, ଏଇଟା କୁହାଯାଏ ହଂସ ଗୃହ ସ୍ତୁତି ରହିଛି, ଭଗବାନ ଆବିର୍ଭାବ ହେଇ ତାଙ୍କୁ କହିଲେ ଠିକ୍ ଅଛି, ପଞ୍ଚଜନଙ୍କର କନ୍ୟା ଅଶ୍ୱିନୀଙ୍କୁ ତାଙ୍କ ପତ୍ନୀ ରୂପରେ ନିର୍ଦ୍ଧାରିତ କଲେ, ଏବଂ ତୁମେ ବହୁତ ପ୍ରଜା ସୃଷ୍ଟି କରିବ, ଏଇଭଳି ଭାବରେ ବର ପ୍ରଦାନ କରି ଚାଲିଗଲେ ଦକ୍ଷ ସେଇ ପତ୍ନୀଙ୍କ ଗର୍ଭରେ 10,000 ପୁତ୍ର ସୃଷ୍ଟି କଲେ। 10,000 ପୁତ୍ର ଯେତେବେଳେ ସୃଷ୍ଟି କଲେ, ତାଙ୍କ ନାମ ହେଉଛି ହର୍ଯ୍ୟଶ୍ୱ, ହର୍ଯ୍ୟଶ୍ୱ ତାଙ୍କ ନାମ ହେଇଥିଲା। ତାଙ୍କୁ ସେ କହିଲେ, ତୁମେ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ କି ତୁମେ ପ୍ରଜା ସୃଷ୍ଟି କର। ଏଇଭଳି ଭାବରେ କହିବାରୁ ସେମାନେ ଗଲେ ନାରାୟଣ ସ୍ୱରୂପ ଯାଇକିରି ସେଠି ଭଗବାନଙ୍କର ଆରାଧନା କରୁଛନ୍ତି। ସେଇ ସେମାନେ ନାରଦ ମୁନି ଆସି ପହଞ୍ଚିଗଲେ, ନାରଦ ମୁନି ଦେଖିଲେ ଏମାନେ ପ୍ରକୃତରେ ସନ୍ନ୍ୟାସ ଗ୍ରହଣ କରିବା ପାଇଁ ଯୋଗ୍ୟ, ଏମାନେ ୟାଙ୍କର ପ୍ରବୃତ୍ତି ମାର୍ଗ ନାହିଁ, ୟାଙ୍କର ନିବୃତ୍ତି ମାର୍ଗ ରହିଛି। ତେଣୁ ତାଙ୍କୁ ଏଭଳି ଭାବରେ 10 କୁଟ ବାକ୍ୟ କହିଲେ, ଦେଖିଛ ଏଭଳି ଲୋକ ଦେଖିଛ ତୁମେ ଭୌତିକ ଜଗତ ଅଦୃଷ୍ଟାନ୍ତ ଭୁବ ଜୁୟଙ୍ଗ ବାଲିସା ବତ ପାରକା ଏ ଯେଉଁ ଭୁବନରେ ଯେଉଁ ଜଗତ ରହିଛି ଏହାର ଅନ୍ତ ଦେଖିଛ, ତୁମେ କ'ଣ ପ୍ରଜା ସୃଷ୍ଟି କରିବ? ଏହିଭଳି ଭାବରେ ଗୋଟେ କୁଟ ପ୍ରଶ୍ନ କରିଦେଲେ, ଯେଉଁ କୁଟ ପ୍ରଶ୍ନକୁ ଚିନ୍ତା କରିକରି ସେମାନେ ସନ୍ନ୍ୟାସ ହେଇଗଲେ। ନାରଦ ଏଭଳି ରହିଛନ୍ତି, ଦଶ ହଜାର ପୁତ୍ରମାନଙ୍କୁ ସନ୍ନ୍ୟାସ କରିଦେଲେ। ଏକ ତ ଶୁଣିକିରି ଯେହେତୁ ବହୁତ କ୍ରୋଧ ଆସିଲା ନାରଦଙ୍କ ପ୍ରତି, ପୁଣି ଅପେ ହଜାର ପୁତ୍ର ସୃଷ୍ଟି କଲେ, ତାଙ୍କ ନାମ ହେଲା ସୁବଳାସ, ତାଙ୍କୁ ପଠେଇଲେ ଯାଅ ତୁମେ ତପସ୍ୟା କରିବ, ସେ ନାରଦଙ୍କ କଥା ଶୁଣିବ ନାହିଁ। କିନ୍ତୁ ନାରଦ ମୁନି ଆସି ତାଙ୍କୁ ପୁଣି ସେ କଥା କହିବେ, ତୁମର ଭାଇମାନେ ଯେଉଁ ପଥ ଗ୍ରହଣ କରିଛନ୍ତି ତୁମେ ସେଇ ପଥ ଗ୍ରହଣ କରିବା କଥା। ଏଭଳି ଭାବରେ କହିଲେ ସେମାନେ ମଧ୍ୟ ସନ୍ନ୍ୟାସ ହେଇଗଲେ। ଏଇଟା ଇଏର ଦକ୍ଷଙ୍କର ବହୁତ କ୍ରୋଧ ଆସିଲା, କ'ଣ କରିବେ? ବ୍ରହ୍ମା ଆସି ତାଙ୍କୁ ସାନ୍ତ୍ୱନା ଦେଲେ। ହଁ, ବ୍ରହ୍ମା ଆସିକରି ନାରଦ ମୁନି ଚିନ୍ତା କରୁଛନ୍ତି, ତାଙ୍କ ପୁତ୍ରମାନଙ୍କୁ ସବୁ କରିଦେଲି ସନ୍ନ୍ୟାସ, ଆଉ ଇଏ କାହିଁକି ପ୍ରଭୃତି ମାର୍ଗରେ ରହିବେ, ଆଙ୍କୁ ମଧ୍ୟ ସନ୍ନ୍ୟାସ କରିଦେବା କହିକି ଆସି ତାଙ୍କୁ ଜ୍ଞାନ ଦେଉଛନ୍ତି। ଦକ୍ଷକୁ ଯେତେବେଳେ ଜ୍ଞାନ ଦେଉଛନ୍ତି, ଦକ୍ଷ ତାଙ୍କୁ ଅଭିଶାପ ଦେଲେ, ଶିବଜୀଙ୍କ ପ୍ରତି ଅଭିଶାପ ଦେଇଥିଲେ, ବର୍ତ୍ତମାନ ନାରଦଙ୍କୁ ଅଭିଶାପ ଦେଲେ। କହିଲେ ତୁମେ ଗୋଟିଏ ସ୍ଥାନରେ ଅଧିକ ସମୟ ରହିପାରିବ ନାହିଁ। ନାରଦ ମୁନି ତା ବଦଳରେ ବହୁତ ଆନନ୍ଦରେ ସେଟାକୁ ଗ୍ରହଣ କଲେ। ଇଏ ହେଉଛି ସାଧୁ, ଇଏ ସାଧୁର ସଂଜ୍ଞା ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଇଏ ସାଧୁ, ତାଙ୍କୁ ପ୍ରତି ଅପରାଧ କଲେ ମଧ୍ୟ ସେ ସବୁ ସହିବେ। ତେଣୁ ପ୍ରଭୁପାଦ ମହାରାଜ କହନ୍ତି, ଆମେ ନାରଦ ମୁନିଙ୍କ ସମ୍ପ୍ରଦାୟରେ ଆସୁଛେ, ଆମ ଉପରେ ସେହି ଅଭିଶାପ ରହିଛି, ଆମେ ଗୋଟିଏ ସ୍ଥାନରେ ଅଧିକା ସମୟ ରହିପାରିବା ନାହିଁ। କିନ୍ତୁ ଦ୍ୱାରକାରେ ସେଇଟା କାମ କରୁନଥିଲା, ଆମେ ଦ୍ୱାରକା ଲୀଳାରେ କହିବା ସେଇଟା। ତେଣୁ ବ୍ରହ୍ମା ଆସି ତାଙ୍କୁ ସାନ୍ତ୍ୱନା ଦେଇକରି କହିଲେ, ତୁମେ ଏଥର କନ୍ୟା ସୃଷ୍ଟି କର, ପୁତ୍ରଙ୍କୁ ସିନା ସେ ନାରଦ ତାଙ୍କର କାମ ହେଉଛି ସମସ୍ତଙ୍କୁ ସନ୍ନ୍ୟାସ କରେଇବେ, ତୁମେ କନ୍ୟା ସୃଷ୍ଟି କର। ତେଣୁ 60 ଜଣ କନ୍ୟା ସୃଷ୍ଟି କଲେ, 60 କନ୍ୟା ସୃଷ୍ଟି କଲେ, 27 ଜଣଙ୍କୁ ପ୍ରଦାନ କଲେ, କାହାକୁ 10 ଜଣଙ୍କୁ ପ୍ରଦାନ କଲେ ଧର୍ମଙ୍କୁ, 17 ଜଣଙ୍କୁ ପ୍ରଦାନ କଲେ କଶ୍ୟପଙ୍କୁ, 27 ଜଣଙ୍କୁ ପ୍ରଦାନ କଲେ ଚନ୍ଦ୍ରମାଙ୍କୁ, 2 ଜଣ ଭୂତଙ୍କୁ ଦେଲେ, 2 ଜଣ ଅଙ୍ଗିରାଙ୍କୁ ଦେଲେ, 2 ଜଣ କୃଷାସଙ୍କୁ ଦେଲେ, 17 ଜଣ କଶ୍ୟପଙ୍କୁ ଦେଲେ। ଏଇଭଳି ଭାବରେ ଏ ଯେଉଁ ଏମାନଙ୍କର ସନ୍ତାନମାନଙ୍କ ସହ ବର୍ଣ୍ଣନା କରାଗଲା। ଅଦିତିଙ୍କର କଥା ଆସୁଛି, ଅଦିତି ଯିଏକି କଶ୍ୟପଙ୍କର 17 ଜଣ ପତ୍ନୀଙ୍କ ଭିତରୁ, ଅଦିତିଙ୍କର 12 ଜଣ ଆଦିତ୍ୟ ରହିଛନ୍ତି, ପୁତ୍ର ରହିଛନ୍ତି, ଏମାନେ ସବୁ ଦେବତାମାନେ। ବିଭସ୍ୱାନ ଅର୍ଜମା ପୁଷା ତୋଷ୍ଟା ସବିତା ଭଗ ଧାତା ବିଧାତା ବରୁଣ ମିତ୍ର ଶକ୍ର ଉରୁକ୍ରମ, ଉରୁକ୍ରମ ହେଉଛନ୍ତି ବାମନଦେବ। ତେଣୁ ପ୍ରଥମେ ସେ ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ବିଭସ୍ୱାନ, ଯିଏକି ସୂର୍ଯ୍ୟର ଦେବତା। ତେଣୁ ଇଏ ଯେଉଁ ଶକ୍ର ହେଉଛନ୍ତି ଇନ୍ଦ୍ର, ଯିଏକି 100 ଯଜ୍ଞ କରିଥିବାରୁ ତାଙ୍କ ନାମ ହେଉଛି ଶକ୍ର। ଆମେ ଶ୍ରୀ ଶ୍ରୀମନ୍ଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି, ଇନ୍ଦ୍ର ଯେତେବେଳେ ସର୍ଟ ସିଗ୍ନେଚର୍ କରନ୍ତି ସେ ଡାକନ୍ତି ଶକ୍ର, ଶତପ୍ରତୁ। ତେଣୁ ଏହିଭଳି ଭାବରେ ସ୍ୱର୍ଗର କେତେ ଐଶ୍ୱର୍ଯ୍ୟ ରହିଛି, ଅଳକାହାପୁରୀର ବର୍ଣ୍ଣନା କରାଯାଇଛି। ଇନ୍ଦ୍ର ସେଠି ସବୁ ଅପ୍ସରାମାନେ ନୃତ୍ୟ କରୁଛନ୍ତି, କେତେ କ'ଣ ସବୁ ରହିଛି, ବାରଣ ମୁଦ୍ରା ଇତ୍ୟାଦି ସୋମରସ ଇତ୍ୟାଦି ସବୁ ରହିଛି, ପାନ କରୁଛନ୍ତି, ଏସବୁ ରହିଛି ସେଠି। ହଁ, ଗୁରୁଦେବ ଆସି ପହଞ୍ଚିଗଲେ, ବୃହସ୍ପତି ଆସି ପହଞ୍ଚିଗଲେ, ସେ ଚିନ୍ତା କରୁଛନ୍ତି କେତେ ଗୁରୁଙ୍କ ପ୍ରଣାମ କରିବା, କହିକିରି ସେଠି ବସିକି ରହିଛନ୍ତି। ଏ ଗୋଟେ ଅପରାଧ ହେଇଗଲା, ଗୁରୁ ଜାଣିପାରିଲେ ମଦମତ୍ତ ଅବସ୍ଥାରେ ରହିଛନ୍ତି, ସେ କହି ପଳେଇଗଲେ। ଯେତେବେଳେ ଦେଖିଲେ ଇନ୍ଦ୍ରଙ୍କର ଚେତନା ଆସିଲା, ଆରେ ଭୁଲ ହେଇଗଲା, କହିକିରି ଅନ୍ୟ ଦେବତାମାନେ ସବୁ ଧାଇଁଲେ, ଇନ୍ଦ୍ରଙ୍କ ପଛରେ ଧାଇଁଲେ, ଗୁରୁଦେବ ଆଶ୍ରମ ଗଲେ। ଗୁରୁଦେବ ଆସ କବାଟ ଖଟଖଟ କରିଲା ବେଳକୁ ତାଙ୍କ ପତ୍ନୀ କହୁଛନ୍ତି, ଏଠି ଆସିନାହାନ୍ତି। ଗୁରୁଦେବ ଚାରିଆଡ଼େ କହିଥିଲେ, ପାଇଲେ ନାହିଁ, ସେ କଥା ଖବର ପାଇଲେ ଶୁକ୍ରାଚାର୍ଯ୍ୟ, ଅସୁରମାନଙ୍କ ପଟରେ ଯାଅ, ବର୍ତ୍ତମାନ ଦେବତାମାନଙ୍କ ଉପରେ ଆକ୍ରମଣ କରିବ, ଅସୁରମାନେ ଆସି ଚଢ଼ଉ କରିଦେଲେ, ଦେବତାମାନେ ପରାସ୍ତ ହେଇଗଲେ। ତେଣୁ ବ୍ରହ୍ମାଙ୍କ ପାଖକୁ ଗଲେ, ପ୍ରଭୁ ଆମକୁ ରକ୍ଷା କରନ୍ତୁ, ଆମର ଗୁରୁ ନାହାନ୍ତି, କେଉଁଠି ଗଲେ ପଳେଇଲେ। ତେଣୁ ବ୍ରହ୍ମା କହିଲେ, ଠିକ୍ ଅଛି, ତୁମେ ବର୍ତ୍ତମାନ ଗୋଟିଏ କଥା କର, ଯେଉଁ ତୁମର ତୋଷ୍ଟାଙ୍କର ପୁତ୍ର ରହିଛନ୍ତି ବିଶ୍ୱରୂପ, ତାଙ୍କୁ ତୁମେ ଗୁରୁ ଗ୍ରହଣ କର, ସିଏ ତୁମକୁ ରକ୍ଷା କରିବେ। ତେଣୁ ବିଶ୍ୱରୂପଙ୍କୁ ଯାଇକରି ତାଙ୍କୁ ପ୍ରାର୍ଥନା କରିକି ବହୁତ ତାଙ୍କୁ କହିକିରି, ଇନ୍ଦ୍ରଙ୍କର ଭାଇଙ୍କର ପୁତ୍ର ସିଏ, ତୋଷ୍ଟାଙ୍କର ପୁତ୍ର, କିନ୍ତୁ ବିଶ୍ୱରୂପ ଯଦି ରାଜି ହେଉନଥିଲେ, କିନ୍ତୁ ଏମାନେ ଦେବତାମାନେ ପ୍ରାର୍ଥନା କରିବାକୁ ରାଜି ହେଲେ, ତାଙ୍କର ଗୁରୁ ହେଲେ, ତାଙ୍କ ପୁରୋହିତ ହେଲେ, ଏବଂ ନା ସିଏ ଦେଲେ ଇନ୍ଦ୍ରଙ୍କୁ ନାରାୟଣ କବଚ ଦେଲେ, ନାରାୟଣ କବଚ ଦେଲେ। ନାରାୟଣ କବଚରେ ବହୁତ ମହାତ୍ମା ରହିଛି, ତେଣୁ ଏଇ ନାରାୟଣ କବଚ ପ୍ରାପ୍ତ ହୋଇକରି ଇନ୍ଦ୍ର ପୁଣି ବଳଶାଳୀ ହୋଇଗଲେ, ଦେବତାମାନେ ବଳଶାଳୀ ହୋଇଗଲେ, ଅସୁରମାନଙ୍କୁ ପରାସ୍ତ କରିଦେଲେ। ତେଣୁ ଏଇଭଳି ଭାବରେ ବିଶ୍ୱରୂପ ତାଙ୍କ ଗୁରୁ ହୋଇକି ରହିଲେ। କିନ୍ତୁ ସେ ଯେଉଁ ଯଜ୍ଞ କରୁଥିଲେ ସେ ଯଜ୍ଞରେ ଦେବତାମାନଙ୍କ ପ୍ରତି ଆହୁତି ଦେଉଥିବା ସମୟରେ ଅଲକ୍ଷିତ ଭାବରେ ତାଙ୍କର ମା ହେଉଛନ୍ତି ଅସୁର କୂଳରେ ଆସୁଛନ୍ତି, ଦୈତ୍ୟ କୂଳରେ ଆସୁଛନ୍ତି, ତେଣୁ ତାଙ୍କର ଦୈତ୍ୟମାନଙ୍କ ବର୍ଦ୍ଧନ ପାଇଁ ମଧ୍ୟ ଆହୁତି ଦେଉଥିଲେ। ଏ କଥା ଯେତେବେଳେ ଜାଣିଲେ ଇନ୍ଦ୍ର, ତେଣୁ କ୍ରୋଧ ପ୍ରକାଶ କରି ତାଙ୍କୁ ଆସିଲେ, ତାଙ୍କ ଖଡ଼ଗରେ ତାଙ୍କ ଶିରଚ୍ଛେଦନ କରିଦେଲେ। ତାଙ୍କ ତିନୋଟି ଶିର ଥିଲା, ଏସବୁ କଥା ରହିଛି ବିଶ୍ୱରୂପ ଏସବୁ ଭାବରେ ଯେଉଁ ଶିରଚ୍ଛେଦନ କରିଦେଲେ ତାଙ୍କ ପ୍ରତି ଲାଗିଗଲା ବ୍ରହ୍ମ ଅଭିଶାପ ଲାଗିଗଲା। ତେଣୁ ସେ ଏ ବ୍ରହ୍ମ ଅଭିଶାପକୁ ସହିବା ପାଇଁ ଚେଷ୍ଟା କଲେ, ସହି ଗୋଟିଏ ବର୍ଷ କାଳ ସହିବା ପାଇଁ ଚେଷ୍ଟା କଲେ। ତାପରେ ଚାରି ଜଣଙ୍କୁ ସବୁ ବଣ୍ଟନ କରିଦେଇଛନ୍ତି, ଭୂମି ଦ୍ରୁମ ବା ତରୁ ବା ବୃକ୍ଷ, ତାପରେ ଯୋଶୀ କରେ ସ୍ତ୍ରୀ ଲୋକମାନେ ଏବଂ ଜଳ, ଏଇ ଚାରି ଜଣଙ୍କୁ ପ୍ରଦାନ କରିଦେଲେ। ଏବଂ ତାକୁ କିଛି ସେଇ ଯେଉଁ ସେମାନେ ସବୁ ବ୍ରହ୍ମ ଅଭିଶାପ ନେଲେ, ତା ବଦଳରେ ସେ କିଛି ତାଙ୍କୁ ତାଙ୍କୁ ବର ପ୍ରଦାନ କଲେ, ଏସବୁ କଥା ରହିଛି। ତେଣୁ ତାପରେ ଏ କଥା ଯେଉଁ ବିଶ୍ୱରୂପଙ୍କର ପିତା ତୋଷ୍ଠା, ତେଣୁ ସେ ଇନ୍ଦ୍ରବଧ କରିବା ପାଇଁ ଯଜ୍ଞ କଲେ। ଇନ୍ଦ୍ର ଶତ୍ରୁ ବିବର୍ଦ୍ଧସ୍ୱ ଏଇଭଳି ଭାବରେ ମନ୍ତ୍ରପାଠ କରୁଥିଲେ, କିନ୍ତୁ ଯଜ୍ଞରେ ସେ ଯେଉଁ ମନ୍ତ୍ରପାଠ କରୁଥିଲେ ସେ ମନ୍ତ୍ର ଠିକ୍ ଭାବରେ ଉଚ୍ଚାରିତ ହୋଇପାରିଲା ନାହିଁ, ତେଣୁ ଓରଟା ପଳ ହେଲା। ସେଇଠୁ ଆସିଲେ ବୃତ୍ରାସୁର ଆସିଲେ, ବୃତ୍ରାସୁର ପ୍ରସଙ୍ଗ ଆସିବ। ବୃତ୍ରାସୁର ଯେତେବେଳେ ଆସିଲେ ଏଭଳି ଆବୃତ କରିଦେଲେ ସମସ୍ତ ଜଗତକୁ, ଯେମିତି ଲାଗିଲା ସବୁ ଆବୃତ ତାଙ୍କ ନାଁ ହେଇଗଲା ବୃତ୍ରା ବୃତ୍ତସୁର, ସବୁକିଛି ଆବୃତ କରିଦେବେ। ତେଣୁ ଦେବତାମାନେ ସମସ୍ତେ ଯେତେ ଥିଲା ତାଙ୍କର ଅସ୍ତ୍ରଶସ୍ତ୍ର ଥିଲା ସବୁ ଏକା ସାଙ୍ଗରେ ଛାଡ଼ିବା ପାଇଁ ଚେଷ୍ଟା କରିଲେ ହତ୍ୟା କରିବା ପାଇଁ, କିନ୍ତୁ ସେ ସବୁ ଧରିକିରି ଗିଳିଦେଲେ ବୃତ୍ରାସୁର। ତେଣୁ ଦେବତାମାନେ ଭଗବାନ ପ୍ରାର୍ଥନା କଲେ, ପ୍ରଭୁ ଅଭିସ୍ମିତଂ ତଂ ପରିପୂର୍ଣ୍ଣ କାମ ସ୍ୱନେବ ଲାଭେନ ସମଂ ପ୍ରଶାନ୍ତଂ ବିନା ବସବତୋ ପରଙ୍ଗି ବାଳିଶ ସୋଲାଙ୍ଗୁଳେଇ ନାତି ତିକ୍ତ ସିନ୍ଧୁ। ବହୁତ ସୁନ୍ଦର ଶ୍ଳୋକ। ପ୍ରଭୁ ଯେଉଁମାନେ ଆପଣଙ୍କୁ ଛାଡ଼ିକିରି ଅନ୍ୟମାନଙ୍କର ଆଶ୍ରୟ ନିଅନ୍ତି ଭବସାଗର ପାର ହେବା ପାଇଁ, ସେମାନେ କୁକୁର ଡାଙ୍ଗୁଡ଼ ଧରି ପାର ହେବା ପାଇଁ ଚେଷ୍ଟା କରନ୍ତି। ଏଇଭଳି ଭାବରେ ପ୍ରାର୍ଥନା କରିବାରୁ ଭଗବାନ ଆସି ପହଞ୍ଚିଗଲେ। ଭଗବାନ ଆସି ପହଞ୍ଚିଗଲେ ଯାଇକିରି କହିଲେ, ଠିକ୍ ଅଛି ତୁମେ ବର୍ତ୍ତମାନ ଏ ଯେଉଁ ଦଧିଚିମୁନିଙ୍କ ପାଖକୁ ଯାଅ, ତାଙ୍କ ଶରୀରକୁ ଅସ୍ଥିକୁ ପ୍ରାପ୍ତ ପ୍ରାର୍ଥନା କର, ସେ ଅସ୍ଥିରେ ବଜ୍ର ସୃଷ୍ଟି କରିବ, ସେଇ ବଜ୍ରରେ ମୃତ୍ୟୁବରଣ କରିବ। ତେଣୁ ଏହିଭଳି ଭାବରେ ଦଧିଚି ଇନ୍ଦ୍ର ଦଧିଚିଙ୍କ ପ୍ରତି ଆଗରୁ ଗୋଟେ ଅପରାଧ କରିଦେଇଛନ୍ତି, ତେଣୁ ଦଧିଚିଙ୍କ ନାମ ହେଉଛି ବେଦ ଅଶ୍ୱଶିରା, ଏସବୁ ଘଟଣା ରହିଛି। ତେଣୁ ଯାହା ବି ହଉ ଦଧିଚି ତାଙ୍କର ଶରୀରକୁ ପ୍ରଦାନ କରିଦେଲେ, ଭଗବାନଙ୍କୁ ସ୍ମରଣ କରିକିରି ଶରୀର ତ୍ୟାଗ କରିଦେଇଥିଲେ। ଅଷ୍ଟମଧ୍ୟରେ ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି ଯୋଗୀମାନେ ଏହିଭଳି ଭାବରେ ଭଗବାନଙ୍କ ବିଷୟରେ ଚିନ୍ତା କରି ଶରୀର ତ୍ୟାଗ କରିଦେଇପାରିବେ, ବା ଯାହା ବିଷୟରେ ଚିନ୍ତା କରିବେ ସେ ଚିନ୍ତା ଶରୀର ତ୍ୟାଗ କରିପାରିବେ। ଓମ୍ ଇତ୍ୟେକାକ୍ଷରଂ ବ୍ରହ୍ମ ବ୍ୟାହରଣ ମା ମନୁ ସ୍ମରଣ ଜ ପ୍ରୟାତି ତ୍ୟଜନ ଦେହ ସଦାତି ପରମ ଗତି। ତେଣୁ ଏହିଭଳି ଭାବରେ ଦଧିଚି ସମଗ୍ର ବିଶ୍ୱର କଲ୍ୟାଣ ପାଇଁ, ଦେବତାମାନଙ୍କ ବିଶେଷ ଭାବରେ କଲ୍ୟାଣ ପାଇଁ ଶରୀର ତ୍ୟାଗ କରିଦେଲେ ପ୍ରସିଦ୍ଧ ମୁନି ସେ ଦଧିଚି। ତେଣୁ ସେଇ ଅସ୍ଥିରେ ସେ ତିଆରି କଲେ ବଜ୍ର। ଭଗବତ ଗୀତାରେ ଭଗବାନ କହୁଛନ୍ତି ବଜ୍ର ହେଉଛି ଭଗବାନଙ୍କ ଗୋଟେ ବିଭୂତି, କ'ଣ ବଜ୍ର ଅସ୍ତ୍ରମାନ କିନ୍ତୁ ମୁଁ ହେଉଛି ବଜ୍ର। ତେଣୁ ଏଇ ବଜ୍ର ଧରି ଯେତେବେଳେ ଆସିଛନ୍ତି ଦେବତାମାନଙ୍କୁ ଉତ୍ସାହ ଆସିଲା ବୃତ୍ରାସୁରକୁ ହତ୍ୟା କରିପାରିବେ। ଏଇଭଳି ଭାବେ ବୃତ୍ରାସୁର ସହ ଯୁଦ୍ଧ ହେଉଛି, ବହୁତ ବିରାଟ ପ୍ରସଙ୍ଗ ରହିଛି। କିନ୍ତୁ ବୃତ୍ରାସୁର ଭଗବାନ ପ୍ରାର୍ଥନା କରୁଛନ୍ତି, ଏ ଶ୍ଳୋକଟି ରହିଛି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ପଦ୍ମପୁରାଣ ମତ୍ସ୍ୟପୁରାଣରେ ବର୍ଣ୍ଣନା କରାଯାଇଛି, ମହାଭାରତ ଭାଗବତ ବିଷୟରେ ବର୍ଣ୍ଣନା କରାଯାଇଛି, ବୃତ୍ରାସୁର ଉପାଖ୍ୟାନ ରହିଛି ସେଠି। ତେଣୁ ସେଠି କୁହାଯାଏ ବୃତ୍ରାସୁର ଭଗବାନ ପ୍ରାର୍ଥନା କରୁଛନ୍ତି, କ'ଣ ନା ଅଜାତ ପକ୍ଷା ଇବ ମାତରଂ ଖଗା ସ୍ତନ୍ୟଂ ଯଥା ବର୍ଷ ତରାକ୍ଷୁଦାତା ପ୍ରିୟା ପ୍ରିୟ ବିଶତଂ ବିଷନ୍ନା ମନୋରବିନ୍ଦାକ୍ଷ ଦୁର୍ଦୁଃଖିତାନ୍ତ। ଶୁଣିକିରି ପରୀକ୍ଷିତ ମହାରାଜ ଆଶ୍ଚର୍ଯ୍ୟ ହେଇଗଲେ, ଏ ଅସୁର ହେଇକିରି ମଧ୍ୟ ଏଭଳି ଭଗବାନ ପ୍ରାର୍ଥନା କଲେ, ପ୍ରଭୁ ଅଜାତ ପକ୍ଷା ହେବ ମାତରଂ ଖଗା, ଯେଉଁ ପକ୍ଷୀର ପକ୍ଷ ଜାତ ହେଇନାହିଁ ସିଏ ଅପେକ୍ଷା କରିଛି ମା କେତେବେଳେ ଆସିଲେ ମୋତେ ଖାଦ୍ୟ ଦେବ। ସେହିଭଳି ଭାବରେ ପ୍ରଭୁ ମୁଁ ଆପଣଙ୍କୁ ଅପେକ୍ଷା କରିଛି। ତାପରେ କହୁଛନ୍ତି ନା ସ୍ତନ୍ୟ ଯଥା ବର୍ଷ ଥରା କ୍ଷୁଦାର୍ଥା, ଯେମିତି ଗୋଟେ ଛୋଟ ବାଛୁରୀ ଜନ୍ମ ହେଇଛି ସେ ଚାଲିପାରୁନାହିଁ, କିନ୍ତୁ ମା ତାକୁ ଖାଦ୍ୟ ଦେଉଛି ସ୍ତନ୍ୟ ପ୍ରଦାନ କରୁଛି, ସେହିଭଳି ଭାବେ ପ୍ରଭୁ ମୁଁ ଆପଣଙ୍କୁ ଅପେକ୍ଷା କରିଛି। ତାପରେ ଚିନ୍ତା କରୁଛନ୍ତି ଇଏ ସବୁ କ'ଣ ନିଜର କଥା ଆମେ ଚିନ୍ତା କରୁଛେ କ'ଣ ଏଇଟାକୁ ମାନେ ନିଜ ପାଇଁ ଆମେ ଚିନ୍ତା କରୁଛେ ତେଣୁ ଏ ଉଦାହରଣଟି ଦେଇଛନ୍ତି ବିଶ୍ୱଦାମ କିଶୋର ନା ପ୍ରିୟା ଯେତେବେଳେ ତାହାର ପ୍ରିୟ କଥା ଚିନ୍ତା କରି ଯେ ଦୂରଦେଶରେ ରହିଛନ୍ତି ସେହିଭଳି ଭାବରେ ତାଙ୍କର ସେବା କରିବା ପାଇଁ ସେ ବ୍ୟତୁର ହେଉଛନ୍ତି ଆତୁର ହେଉଛନ୍ତି ସେହିଭଳି ଭାବେ ପ୍ରଭୁ ମୁଁ ଆପଣଙ୍କ ପାଇଁ କେତେବେଳେ ଆପଣ ମୋତେ ଦର୍ଶନ ଦେବେ ଏହିଭଳି ଭାବରେ ଶୁଣି ଭଗବାନଙ୍କର ପ୍ରାର୍ଥନା ସବୁ ରହିଛି ଏହିଭଳି ଭାବରେ ଇନ୍ଦ୍ର ଯୁଦ୍ଧ କରିଛନ୍ତି ତାଙ୍କ ହାତ କାଟି ଦେଇଛନ୍ତି ହାତ କାଟିଦେଲେ ମଧ୍ୟ ଇଏ ଯେଉଁ ରହିଛନ୍ତି ବୃତ୍ରାସୁର ତାଙ୍କୁ ଗିଳି ଦେଇଛନ୍ତି ଇନ୍ଦ୍ରଙ୍କୁ କିନ୍ତୁ ଇନ୍ଦ୍ର ଯେଉଁ ପାଇଛନ୍ତି ନାରାୟଣ କବଚ ସେ ନାରାୟଣ କବଚରେ ସେ ଭଦ୍ରରେ ତାଙ୍କ ପେଟ ଚିରିକିରି ବାହାରି ଯାଇଛନ୍ତି ଏବଂ ସେ ବଜ୍ର ତାଙ୍କୁ ଛାଡ଼ିଛନ୍ତି ସେ ବଜ୍ର ତାଙ୍କୁ ତ୍ୟାଗ ମାନେ ତାର ବେକକୁ କାଟିବା ପାଇଁ ଶିରକୁ କାଟିବା ପାଇଁ ଏକ ବର୍ଷ ଲାଗିଗଲା ତେଣୁ ଇଏ ପୁଣି ଗୋଟେ ବ୍ରହ୍ମ ଅଭିଶ୍ୱ ବ୍ରହ୍ମ ଦୋଷ ହୋଇଗଲା ବ୍ରହ୍ମ ଦୋଷ ହୋଇଯିବାରୁ ତେଣୁ ବ୍ରହ୍ମ ଅଭିଶାପ ବ୍ରହ୍ମ ଦୋଷ ତାଙ୍କ ପଛରେ ଲାଗିଲା ଗୋଡ଼ିଲା ତେଣୁ ଇନ୍ଦ୍ର ଯାଇକରି ମାନ ସରୋବରରେ ଆଶ୍ରୟ ନେଲେ ଏଇ ପଦ୍ମନାଡ଼ରେ ଆଶ୍ରୟ ନେଇକି ରହିଲେ 100 ବର୍ଷ ଧରିକିରି ତେଣୁ ଏଇ 100 ବର୍ଷ 900 ହେଲେ ରାଜା ହେଲେ ଏ ବହୁତ ବଡ଼ କଥା ରହିଛି ଏଇଭଳି ଭାବରେ ନବମ ସ୍କନ୍ଧରେ ତାଙ୍କ କଥା ବି ଆସିବ ନବସ୍କନ୍ଧ କଥା ତେଣୁ ଏଇଭଳି ଭାବରେ ହେଇକିରି ଏ କଥା ଯେତେବେଳେ ଶୁଣୁଛନ୍ତି ପରୀକ୍ଷିତ ମହାରାଜ ସେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ମୁକ୍ତାନାମ ବିଶୁଦ୍ଧାନା ନାରାୟଣ ପରାୟଣ ସୁଦୁର୍ଲଭ ପ୍ରଶାନ୍ତ ଆତ୍ମା କୋଟିସୁପି ମହାମୁନି ଏଭଳି ଜଣେ ଅଛନ୍ତି ଦୈତ୍ୟକୂଳରେ ଦୈତ୍ୟ ଜନ୍ମ ହୋଇକରି ମଧ୍ୟ ଅସୁର ହୋଇକରି ମଧ୍ୟ ସିଏ ଭଗବାନର ଭକ୍ତ ହୋଇଛନ୍ତି ଯେତେ ଅଛନ୍ତି ମୁକ୍ତ ଯେଉଁ ଜ୍ଞାନୀମାନେ ମୁକ୍ତ ହୁଅନ୍ତି ତାଙ୍କଠାରୁ ଉର୍ଦ୍ଧ୍ୱ ହେଉଛନ୍ତି ଯୋଗୀମାନେ ଯିଏ ଅଷ୍ଟାଙ୍ଗ ଯୋଗ ସିଦ୍ଧି ପ୍ରାପ୍ତ ହୁଅନ୍ତି ତାଙ୍କଠାରୁ ଉର୍ଦ୍ଧ୍ୱ ହେଉଛନ୍ତି ଭକ୍ତମାନେ ଯିଏକି ଭକ୍ତି ଆଚରଣ କରନ୍ତି କୋଟିସ୍ୱପି ମହାମୁନେ କୋଟିଏ ଲୋକମାନଙ୍କ ଭିତରେ ଜଣେ ବୋଲି ଏଇଭଳି ଭାବରେ ଯେତେବେଳେ ଆଶ୍ଚର୍ଯ୍ୟ ହେଉଛନ୍ତି ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତକୁ ଇଏ ପ୍ରକୃତରେ ରାଜା ଚିତ୍ରକେତୁ ଥିଲେ ଇଏ ଥିଲେ ଯେଉଁ ରହିଛନ୍ତି ଇଏ କ'ଣ ନା ସେ ଗୋଟେ ଦେଶ ଅଛି ସେଇ ଦେଶର ସେ ଥିଲେ ରାଜା ସୁରସେନ ଦେଶର ରାଜା ଥିଲେ ରାଜା ଚିତ୍ରକେତୁ ତାଙ୍କର ଗୋଟିଏ ରାଣା ଥିଲେ କିନ୍ତୁ ଗୋଟିଏ ପୁତ୍ର ହୋଇପାରୁନଥିଲେ ତେଣୁ ବହୁତ ମନ ଦୁଃଖ ରହୁଥିଲା ବେଳେ ଅଙ୍ଗିରା ଋଷି ତାର ଯାଇଥିଲେ ସେଠିକି ଅଙ୍ଗିରା ଋଷିଙ୍କ କୃପାରୁ ସେ ଗୋଟିଏ ପୁତ୍ର ପ୍ରାପ୍ତ ହେଲେ ଏ ବହୁତ ବଡ଼ କଥା ପ୍ରସଙ୍ଗ ରହିଛି ଯାହା ହଉ ତାଙ୍କର ଯେଉଁ ଜ୍ୟେଷ୍ଠ ପତ୍ନୀ ରହିଛନ୍ତି କୃତଦ୍ୟୁତି ତାଙ୍କର ଗର୍ଭରେ ସନ୍ତାନ ଆସିଥିଲେ ହର୍ଷଶୋକ ତାଙ୍କ ନାମ ରହିଥିଲା ତେଣୁ ସେ ରାଜା ତାଙ୍କର ପତ୍ନୀକୁ ଏତେ ଭଲ ପାଇଲେ ଅନ୍ୟମାନେ ସବୁ ଭୁଲିଗଲେ ଅନ୍ୟ ପତ୍ନୀମାନେ ବିଦ୍ୱେଷ କରିକି ତାଙ୍କୁ ସେ ପିଲାକୁ ମାରିଦେଲେ ଛୋଟ ପିଲା କିନ୍ତୁ ବିଷ ଦେଇକି ମାରିଦେଲେ ଏଇଭଳି ଭାବରେ ତ ହେଲା ଖାଲି ଦେଖିବା ପାଇଁ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ ରାଜା ମଧ୍ୟ କ୍ରନ୍ଦନ କରୁଛନ୍ତି ତେଣୁ ସେହି ସମୟରେ ଅଙ୍ଗିରା ଋଷି ଏବେ ନାରଦ ମୁନି ଆସି ପହଞ୍ଚିଗଲେ ନାରଦ ମୁନି ତାଙ୍କୁ ବଞ୍ଚେଇଦେଲେ ପୁତ୍ରକୁ ବଞ୍ଚେଇଦେଲେ ଏହି ପୁତ୍ରକୁ ବଞ୍ଚେଇକରି ତାଙ୍କୁ ଜ୍ଞାନ ପ୍ରଦାନ କଲେ ତାଙ୍କର ଯେଉଁ ଶୋକ ଥିଲା ଦୂର ହୋଇଗଲା ତେଣୁ ସେ ତାଙ୍କୁ ଜ୍ଞାନ ପ୍ରଦାନ କଲେ ଏଇଭଳି ଭାବରେ ଜ୍ଞାନ ପ୍ରାପ୍ତ ହୋଇକରି ସେ ଭଗବାନ ଶଙ୍କର୍ଷଣ ଦେବଙ୍କ ପ୍ରାପ୍ତ ହେଲେ ଶଙ୍କର୍ଷଣ ଦେବଙ୍କ କୃପାରୁ ସେ ଭଗବାନଙ୍କର ଲୀଳା ଗାନ କରିକରି ବିମାନରେ ଅପ୍ସରାମାନଙ୍କ ସହିତ ବୁଲୁଥିଲେ ବୁଲୁଥିଲା ବେଳେ ବିଭିନ୍ନ ସ୍ଥାନକୁ ସବୁ ଯାଉଥିଲେ ଗୋଟେ ଥର ଶିବଜୀଙ୍କ ପାଖରେ ଯାଇ ପହଞ୍ଚିଗଲେ ଶିବଜୀ ସେଠି ଭଗବାନ କଥା କହୁଛନ୍ତି କିଭଳି କହୁଛନ୍ତି ନା ତାଙ୍କର ଜଙ୍ଘରେ ପାର୍ବତୀଙ୍କୁ ରଖିକି କଥା କହୁଛନ୍ତି ତେଣୁ ସେ କହୁଛନ୍ତି ଅହୋ ଏସବୁ ଲୋକ ଗୁରୁ ସାକ୍ଷାତ ଧର୍ମବକ୍ତା ଶରୀରଣା ଆସ୍ତେ ମୁଖ୍ୟ ସଭା ଭାଇ ମିଥୁନି ଭୂ ବାହାରିଲା ଏ ଦେଖ ଏ ଲୋକମାନଙ୍କ ନେତା ଇଏ ଭଗବାନ କଥା କହୁଛନ୍ତି ସବୁ ମୁନି ଋଷିମାନଙ୍କ ସଭାରେ ବସି ପତ୍ନୀଙ୍କ ପାଖରେ ରଖିକିରି କଥା କହୁଛନ୍ତି ସାଧାରଣ ଲୋକମାନେ ଏଭଳି ଭାବରେ କରିବେ ନାହିଁ ଏ ଯେଉଁଭଳି ଭାବରେ କରୁଛନ୍ତି ଏଇଭଳି ଭାବରେ ତାଙ୍କର ଗୁରୁ ଭାଇ ହେବେ ଇଏ ଗୋଟେ ତାଙ୍କୁ ଟିକେ ହାସ୍ୟ କରିଦେଲେ ଏଇଟାକୁ ପାର୍ବତୀ ସହିପାରିଲେ ନାହିଁ ତେଣୁ ପାର୍ବତୀ ଯାଇକିରି ଆମର ଯେଉଁ ରହିଛି ନବଦ୍ୱୀପ ରହିଛି ନବଦ୍ୱୀପରେ ଆମର ଯେଉଁ ରହିଛି ଜଗନ୍ନାଥ ମନ୍ଦିର ରହିଛି ସେଇଠି ପାର୍ବତୀ ଯାଇ ତପସ୍ୟା କରିଥିଲେ ଏ କଥା ପରେ ଆମେ କେତେବେଳେ ସୁବିଧା ହେବ ଯଦି କହିବା ବୁଲି ଯିବା ବୋଲି ସେଥିପାଇଁ କହିଦେଲି ଏଇଟା ପାର୍ବତୀ ଅଭିଶାପ ଦେଇଦେଲେ ପାର୍ବତୀ ଅଭିଶାପ ଦେଇଦେଲେ ତମେ ଏଭଳି ଭାବରେ କହିପାରିଲ ତମେ ଆମକୁ ଦଣ୍ଡ ପ୍ରଦାନ କରିବ ଶିବଜୀ ଯାହାଙ୍କୁ ବ୍ରହ୍ମା ଲୋକଗୁରୁମାନେ କିଛି କହିପାରନ୍ତି ନାହିଁ ତମେ ଏଭଳି ଭାବରେ କହିଲ ତମେ କ'ଣ ଅସୁରଜନୀ ପ୍ରାପ୍ତ ହୁଅ ଏଇଭଳି ଭାବରେ ଅଭିଶାପ ଦେଇଦେଲେ ଅଭିଶାପ ପ୍ରାପ୍ତ ହେଇକରି ମଧ୍ୟ ଇଏ ଯେଉଁ ବିଶ୍ୱରୂପ ଏ କ'ଣ ନା ନା ବିଶ୍ୱରୂପ ନା 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 ଚିତ୍ରକେତୁ କୌଣସି ତାଙ୍କର ପ୍ରତିକ୍ରିୟା ହେଲା ନାହିଁ, ବରଂ ଆନନ୍ଦରେ ସେଇଟା ଗ୍ରହଣ କଲେ, ଅଞ୍ଜଳି ଧରିକିରି ଗ୍ରହଣ କଲେ ମାଆଙ୍କର ଅଭିଶାପକୁ। ଏଇଭଳି ଭାବରେ ଦେଖିକିରି ଶିବଜୀ କହୁଛନ୍ତି, ଦେଖ ପାର୍ବତୀ ଭକ୍ତଙ୍କର ମହିମା ଦେଖ, ନାରାୟଣ ପରା ସର୍ବେ ନ କୁତସ୍ତନ ବିଭ୍ୟତି ସ୍ୱର୍ଗାପବର୍ଗ ନରକେଶ୍ୱର ତୁଲ୍ୟାର୍ଥ ଦର୍ଶନ। ଯେଉଁମାନେ ଭଗବାନଙ୍କ ଭକ୍ତ ସେମାନେ କେଉଁ ପରିସ୍ଥିତିରେ ବିଚଳିତ ହୁଅନ୍ତି ନାହିଁ, ତାଙ୍କ ପାଇଁ ସ୍ୱର୍ଗ ହଉ ବା ଚିର ଜଗତ ହଉ ବା ନରକ ହଉ ତାଙ୍କ ପାଇଁ ସମାନ ତୁଲ୍ୟାର୍ଥ ଦର୍ଶନ। ଏହିଭଳି ଭାବରେ କହିଥିଲେ, ସେହି ବର୍ତ୍ତମାନ ବୃତ୍ରାଶ୍ରମ ଉପରେ ଆସିଥିଲେ, ଭଗବାନ ପ୍ରାପ୍ତ ହେଲେ। ତେଣୁ ଏହିଭଳି ଭାବରେ କହିକରି 19 ଅଧ୍ୟାୟରେ କହୁଛନ୍ତି ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରୁଛନ୍ତି ଶିବ ସୁଖଦେବ ଗୋସ୍ୱାମୀଙ୍କୁ, ପ୍ରଭୁ ଇଏ ଦିତିଙ୍କର ପୁତ୍ରମାନେ ସବୁ ଦୈତ୍ୟ, କିନ୍ତୁ ଅଦିତିଙ୍କ ପୁତ୍ରମାନେ ହେଉଛନ୍ତି ଆଦିତ୍ୟ, କିନ୍ତୁ ଇଏ ଯେଉଁ 49 ମରୁତ ରହିଛନ୍ତି ସେ କେମିତି ଦେବତାମାନଙ୍କର ଅନୁଗାମୀ ହୋଇଛନ୍ତି? 49 ମରୁତ ଏଇ ପ୍ରସଙ୍ଗଟି କହିଲେ, ଏଇ ଦିତି ଯିଏ ଏ ହିରଣ୍ୟାକ୍ଷ ହିରଣ୍ୟକଶିପୁଙ୍କର ମାତା, ସିଏ ତାଙ୍କର ସ୍ୱାମୀଙ୍କୁ ଏଭଳି ଭାବରେ ତାଙ୍କୁ ସେବା କଲେ, ତାଙ୍କ ସ୍ୱାମୀ ତାଙ୍କ ଉପରେ ସନ୍ତୁଷ୍ଟ ହେଇକରି କହିଲେ, କ'ଣ ବର ମାଗୁଛ ମାଗ। ଏଇଭଳି ଭାବରେ ଯେତେବେଳେ ମାଗିଲେ ସେ କହିଲେ, ଗୋଟେ ପୁତ୍ର ପ୍ରଦାନ କରନ୍ତୁ ଯିଏକି ଇନ୍ଦ୍ରକୁ ହତ୍ୟା କରିବେ, କ'ଣ କହିବେ। ତେଣୁ ପୁଷବନ ମନ୍ତ୍ର ତାଙ୍କୁ ଦେଲେ, କହିଲେ ଗୋଟିଏ ବର୍ଷ ଧରିକିରି ଯଦି ଏଇଟାକୁ ପାଳନ କରିବ ତାହେଲେ ତୁମର ଗୋଟେ ପୁତ୍ର ହେବେ ଯେ ଇନ୍ଦ୍ରହା। ଇନ୍ଦ୍ରହା ଶବ୍ଦର ଅର୍ଥ ହେଉଛି ଇନ୍ଦ୍ରକୁ ହତ୍ୟା କରିବେ, ଆଉ ଗୋଟେ ଅର୍ଥ ହେଉଛି ଇନ୍ଦ୍ର ଅନୁଗାମୀ ହେବେ। ତେଣୁ ଏହିଭଳି ଭାବରେ କହିକି ଯଦି ଚାଲିଗଲେ ଇନ୍ଦ୍ର ଜାଣିପାରିଲେ, ଜାଣିକରି ତାଙ୍କ ମାଆଙ୍କର ସେବା କଲେ, ମାଉସୀ ହେବେ, ମାଆଙ୍କର ସେବା କଲେ, ଏଭଳି ଭାବରେ ଛଦ୍ମ ବେଶରେ ସେବା କଲେ, ଇଏ ଜାଣିପାରିଲେ ନାହିଁ ଇଏ ଇନ୍ଦ୍ର ବୋଲି। ଏ ଯେଉଁ ମନ୍ତ୍ର ଦେଇଥିଲେ ତାଙ୍କୁ, ତାହା ଗୋଟେ କଣ୍ଡିସନ ଥିଲା ଯେ ସେ ମନ୍ତ୍ରରେ ଯଦି ତ୍ରୁଟି ହେବ ତାହେଲେ ବିଘ୍ନ ଆସିବ। ତେଣୁ ଏକ ବର୍ଷ କାଳ ସିଏ ମନ୍ତ୍ରକୁ ଠିକ୍ ଭାବରେ ପାଳନ କରୁଥିଲେ, ଭଗବାନଙ୍କୁ ଆରାଧନା କରୁଥିଲେ ପୁଂସବନ ମନ୍ତ୍ର, କିନ୍ତୁ ଅନ୍ତିମ ସମୟରେ ଆଉ କିଛି ଦିନ ଥିଲା ବାକି, ସେ ଗୋଟାଏ ଦିନ ଏଇଭଳି ଭାବେ ପୂଜା କରିକରି ବହୁତ ଥକି ଯାଇଥିଲେ, ପ୍ରସାଦ ଗ୍ରହଣ କରିକିରି ଆଉ ଧୁଆ ମୁହଁ ହାତ ଧୋଇ ନ ଧୋଇକିରି ଶୋଇ ପଡ଼ିଥିଲେ। ତେଣୁ ଏହି ଗୋଟିଏ ଦୋଷ ହୋଇଗଲା, ସେଥିପାଇଁ ଇନ୍ଦ୍ର ତାଙ୍କ ଗର୍ଭରେ ପ୍ରବେଶ କରି ତାଙ୍କୁ ହତ୍ୟା କଲେ, ବଜ୍ର ଦ୍ୱାରା ହତ୍ୟା କଲେ। ତେଣୁ ସେ ଶ୍ରୀ ସୀତାରାମଙ୍କୁ ହନୁମାନ ଦେଇକି ହତ୍ୟା କଲେ। ବଜ୍ରରେ 7 ଧାର ରହିଛି, ସେ 7 ଧାର ହୋଇଗଲେ, କିନ୍ତୁ ଭଗବାନଙ୍କର କୃପାରୁ ସେମାନେ ମୃତ୍ୟୁବରଣ କରି ସେମାନେ କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ। ତେଣୁ ଇନ୍ଦ୍ର କହିଲେ, ମହାରୁତ ମହାରୁତ ରୋଦନା କରନା କହିକି ପୁଣି ଥରେ ମାରିଲେ। 7 ଜଣ ଥିଲେ, 749 ହେଇଗଲେ, 49 ମରୁତ 49 ପବନ ଏମାନେ ସବୁ। ତେଣୁ ଇନ୍ଦ୍ର ଭୟ କରିକିରି ତାଙ୍କୁ ଆଣିକି ସବୁ ଆସିଗଲେ, ଦିତିଙ୍କ ପାଖରେ ଆସି ଉପସ୍ଥିତ ହେଇକରି କ୍ଷମା ପ୍ରାର୍ଥନା କଲେ। ଦିତି ସବୁ ଖବର ପାଇକିରି କହିଲେ, ଠିକ୍ ଅଛି ତୁମେ ତାଙ୍କୁ ନେଇଯାଅ, ତୁମର ଅନୁଗାମୀ କରା। ତେଣୁ ସେ 49 ମରୁତ ଯେଉଁ ରହିଛନ୍ତି, ଯଦିଓ ଦୈତ୍ୟକୂଳରେ ଯାହାତ ହେଇଛନ୍ତି, କିନ୍ତୁ ସେ ଦେବତାମାନଙ୍କର ଅନୁଗାମୀ ହେଇଛନ୍ତି, ଇନ୍ଦ୍ରଙ୍କର ଅନୁଗାମୀ ହେଇ ରହିଛନ୍ତି। ତେଣୁ ଏହିଭଳି ଭାବରେ ଷଷ୍ଠ ସ୍କନ୍ଧରେ 19 ଅଧ୍ୟାୟ ଥିଲେ, ଆମେ ସଂକ୍ଷେପରେ କହିଦେଲେ। ଏ ଷଷ୍ଠ ସ୍କନ୍ଧ ହେଉଛି ଭଗବାନଙ୍କର କ'ଣ, ଭଗବାନଙ୍କ ବକ୍ଷ ପ୍ରଦେଶ ବୋଲି କୁହାଯାଇଛି, ଏବଂ ଇଏ ହେଉଛି ଭଗବାନଙ୍କର ପୋଷଣ ତତ୍ତ୍ୱ। ଏଠି ରହିଛି 10 ଯେଉଁ ତତ୍ତ୍ୱ ରହିଛି, ଭଗବାନ କେମିତି ତାଙ୍କର ଭକ୍ତମାନ ପୋଷଣ କରନ୍ତି ସେ ବିଷୟରେ କୁହାଯାଇଛି। ତାପରେ ସପ୍ତମ ସ୍କନ୍ଧ, ଆଜି ଆମର ସପ୍ତମ ସ୍କନ୍ଧ ସରିବା କଥା, କିନ୍ତୁ ଆମର ଗାଡ଼ି ଟିକେ ଡିଲେ ଚାଲିଛି, ତେଣୁ ସପ୍ତମ ସ୍କନ୍ଧ ଆସନ୍ତାକାଲି କହିବା। ଖାଲି ଏତିକି କହିଦେବା, ଏସବୁ ଶୁଣିକିରି ଷଷ୍ଠ ସ୍କନ୍ଧରେ କଥା ସବୁ ଶୁଣିକିରି ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରୁଛନ୍ତି, କ'ଣ, ସମପ୍ରିୟ ସୁତ ବ୍ରହ୍ମନ୍ ଭୂତାନାମ ଭଗବାନ ସ୍ୱୟଂ ଇନ୍ଦ୍ରସ୍ୟାର୍ଥେ କଥଂ ଦୈତ୍ୟାନ୍ ଦୈତ୍ୟାନ୍ ଅବଧିତ ବିଷମ ଯଥା। ଭଗବାନ ସମସ୍ତଙ୍କ ପ୍ରତି ସମାନ, ଆଉ ସମସ୍ତଙ୍କ ସୁହୃତ, ସମସ୍ତଙ୍କ ପ୍ରିୟ, ପୁଣି କାହିଁକି ଅସୁରମାନଙ୍କ ବିରୁଦ୍ଧରେ ସେ ଦେବତାମାନଙ୍କୁ ସାହାଯ୍ୟ କଲେ, କାରଣ କ'ଣ? ଏ ପ୍ରଶ୍ନର ଉତ୍ତର ଯଦି ପଚାରିଲେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ ନାରଦ ଯୁଧିଷ୍ଠିର ସମ୍ବାଦ ବର୍ଣ୍ଣନା କରିବେ, ଆମେ ଆସନ୍ତାକାଲି ଏଇଠି କଥା କହିବା। ଆମର ସପ୍ତମ ସ୍କନ୍ଧ ସେ ସଭା କଥା, କିନ୍ତୁ ଆମର ଗାଡ଼ି ଟିକେ ଲେଟ୍ ହୋଇଗଲା, ତେଣୁ କିଛି କଥା ନାହିଁ, ଆସନ୍ତାକାଲି କହିବା। ତେଣୁ ଆମେ କଥା ଏଠି ବିଶ୍ରାମ ଦେବା, ଆମେ ଅନୁରୋଧ କରିବା 2 ଭଗବାନ ନାମ କୀର୍ତ୍ତନ କରି ଆମେ କଥାକୁ ବିଶ୍ରାମ ଦେବା। ଯାହା ଭାବୁଛନ୍ତି।
ଜୟ ଶ୍ରୀ ଗୋପାଳ।